వాసుదేవాయ ఓ నమో భగవతే వాసుదేవాయ శ్రీమద్ భాగవతం దశమ స్కంద 46 అధ్యాయ శ్లోక 27 10:46-27 శ్రీశుక ఉవాచ ఇతి సంస్మృత్య నందః కృష్ణానురక్తధీ అత్యుత్కంఠోభవత్తృష్ణిం ప్రేమ ప్రసరవిహ్వళః ఇతి సంస్మృత్య నందః కృష్ణానురక్తధీ అత్యుత్కంఠోభవత్తృష్ణిం ప్రేమ ప్రసరవిహ్వళః ఇతి సంస్మృత్య నందః కృష్ణానురక్తధీ అత్యుత్కంఠోభవత్తృష్ణిం ప్రేమ ప్రసరవిహ్వళః. హరి కృష్ణ. సమస్త భక్త సాధన బృందం అత్యంత ଆମେ ଭାଗ କଥାକୁ ସ୍ୱାଗତ ଜଣାଉଛୁ। ଏ ନନ୍ଦ ଉତ୍ସବ ଚାଲିଛନ୍ତି ବର୍ତ୍ତମାନ, ନନ୍ଦ ଏବଂ ଉଦ୍ଧବଙ୍କର କଥା। ତେଣୁ ଆମେ ଗତକାଲି ଯେଉଁ କଥାକୁ ବିଶ୍ରାମ ଦେଇଥିଲେ ନନ୍ଦ ମହାରାଜ, ଆମେ ବର୍ତ୍ତମାନ ସମସ୍ତେ ପଳେଇବା ନନ୍ଦ ଗାଁକୁ। ସେଠି ଯେଉଁ ନନ୍ଦ ଆଳୟ ରହିଛି ସେଠି ନନ୍ଦ ମହାରାଜ ବସିଛନ୍ତି, ଯେମିତି ଶଙ୍ଖ ବାଜିଲା ବେଳେ ନରେବା କୁଞ୍ଜରେ କ'ଣ ଅଶ୍ୱତ୍ତମ ହତ ନରେବା କୁଞ୍ଜରେ କହିଲା ବେଳକୁ ଶଙ୍ଖ ବାଜିଗଲା। ସେମିତି ମୁଁ ଯେଉଁ କଥା କହିଲା ବେଳକୁ ସେଠି ଶଙ୍ଖ ବାଜି ଯାଉଛି ଭିତରୁ। ତେଣୁ ଏ ଯେଉଁ ନନ୍ଦ ଏବଂ ଉଦ୍ଧବ ବସିଛନ୍ତି, ତାଙ୍କର କଥା ପାଖରେ ବସିଛନ୍ତି, ଯଶୋଦା ମା ବସିଛନ୍ତି, କ୍ରନ୍ଦନ କରୁଛନ୍ତି। ନନ୍ଦ ମହାରାଜ ଆଖିରୁ ଲୋତକ ନିର୍ଗତ ହେଉଛି, କଣ୍ଠ କର୍ଗତ ହୋଇଯାଉଛି। ଯଶୋଦା ମାଆଙ୍କର ଲୋତକରୁ ଚକ୍ଷୁରୁ ଲୋତକ ନିର୍ଗତ ହେଉଛି, ସ୍ତନରୁ ମଧ୍ୟ କ୍ଷୀର ନିର୍ଗତ ହେଉଛି ପୁତ୍ର ସ୍ନେହରେ। ଏବଂ ଉଦ୍ଧବ ସେଠି ଶୁଣୁଛନ୍ତି, ଅବାକ ହୋଇଯାଉଛନ୍ତି, କି ପ୍ରେମ ପ୍ରେସର ବିଭଳ ଏଇଟା ଆସିଲା, କି ପ୍ରେମ ରହିଛି। ଉଦ୍ଧବଙ୍କୁ କହିବା ପାଇଁ ଆଉ ସୁଯୋଗ ମିଳିନାହିଁ, ନନ୍ଦ ମହାରାଜ କହିଚାଲିଛନ୍ତି। ଅବଶ୍ୟ ତିନୋଟି ଶ୍ଳୋକ କହିଲେ ଏଇଭଳି ଭାବରେ ଏଇ 27 ଶୁଣିବା। ଇତି ମାନେ ଏହିଭଳି ଭାବରେ, ଏହିଭଳି ଭାବରେ ମାନେ ଏତିକିରି କହିଗଲେ ବନ୍ଦ ହୋଇଗଲେ ତା ନୁହଁ, ଏହିଭଳି ଭାବରେ ଅନେକ କଥା କହିଲେ। କୃଷ୍ଣଙ୍କର ଯେଉଁ ଲୀଳା ସବୁ ରହିଛି ସ୍ମରଣ କଲେ, ଇତି ସଂସ୍ମୃତ୍ୟ ସ୍ମୃତି ଆଉ ସଂସ୍ମୃତି ସମ୍ୟକ ସ୍ମୃତି, ଏଇଟାକୁ ସେହିସବୁ ସ୍ମରଣ କରି ସମ୍ୟକ ରୂପରେ ସ୍ମରଣ କରି ସ୍ମରଣ କରି ଦୁଇଥର ଲେଖାଗଲା। ଇତି ସଂସ୍ମୃତ୍ୟ ସଂସ୍ମୃତ୍ୟ ଇତି କୃଷ୍ଣାନୁରକ୍ତଧୀ, ତାଙ୍କର ବୁଦ୍ଧି ଏଇଭଳି ଭାବରେ, ବୁଦ୍ଧିର ବିଭିନ୍ନ ସ୍ତର ରହିଛି ଭଗବତ ଗୀତାରେ, ଆମ ଭାଗବତମରେ ବିଭିନ୍ନ ସ୍ତର ବୁଦ୍ଧି କଥା କହିଛନ୍ତି। ବୁଦ୍ଧି ହେଉଛି ମନର ଉର୍ଦ୍ଧ୍ୱରେ, ମନସ୍ୱାସ୍ଥ୍ୟ ପରାବୁଦ୍ଧି, କିନ୍ତୁ ବୁଦ୍ଧି କାହାର କେଉଁ ଭାବରେ ବୁଦ୍ଧି ରହିଛି, ସବୁଠାରୁ ନିମ୍ନତର ବୁଦ୍ଧି କେଉଁଟା? ଭାଗବତ ଦଶମ ସ୍କନ୍ଧ 84 ଅଧ୍ୟାୟରେ ଭଗବାନ କହିଲେ ବୁଦ୍ଧି କାହାର କେମିତି। ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି, ଗୋଟେ ଉନ୍ନତ ଜନ୍ମ ପ୍ରାପ୍ତ ହୋଇଛେ, କିନ୍ତୁ ବୁଦ୍ଧି ହେଉଛି ପଶୁର ବୁଦ୍ଧି। କିଭଳି ଭାବରେ ନା ଯଶାତ୍ ବୁଦ୍ଧି ଗୁଣପେ ତ୍ରିଧାତୁକେ ସ୍ୱଧି କଳତ୍ରାଧି ଶୁଭମ୍ୟ ଯଦି ଧି ଶବ୍ଦ ଆସିଲା, ଚତୁର୍ଥ ବୁଦ୍ଧି ଶରୀର ନ କରିଛି ଜନେଇଶୁ ଅଭିଜ୍ଞସୁ ସହେବ ଗୋକର। ଅଧିକାଂଶ ଲୋକ ଏହି ସ୍ତରରେ ଅଛନ୍ତି, ଶତକଡ଼ା 99 ଭାଗ ଲୋକ ଏହି ସ୍ତରରେ ଅଛନ୍ତି, ତାଙ୍କର ବୁଦ୍ଧି ହେଉଛି ଏହିଭଳି ଭାବରେ। ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ କିନ୍ତୁ ବୁଦ୍ଧିର ସଦ୍ବ୍ୟବହାର କଲେ ନାହିଁ, ପଶୁ ଭଳି ଜୀବନଯାପନ କଲେ। ଆମେ କହିବା ଏ ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି, ସାଧାରଣ ଜନଶ୍ରୀ ଅଭିଜ୍ଞ ଶୁ, ବହୁତ ଲୋକ ତାଙ୍କୁ ଭାବନ୍ତି ଏ ବହୁତ ଅଭିଜ୍ଞ ବ୍ୟକ୍ତି,
ବହୁତ ବୁଦ୍ଧିମାନ ବହୁତ ବ୍ୟକ୍ତି ତାଙ୍କୁ ପ୍ରଶଂସା କରିବେ, କିନ୍ତୁ ସିଏ ହେଉଛନ୍ତି ପଶୁ ସ୍ତରରେ ଅଛନ୍ତି। କିଏ ଯଶ୍ୟାତ୍ମ ବୁଦ୍ଧି ଗୁଣପେ ତ୍ରିଧା ଚୁକେ, ଏ ଯେଉଁ ଆତ୍ମା ବୋଲି ଭାବୁଛନ୍ତି କାହାକୁ ନା ଏଇ ଯେଉଁ ଶରୀର ଏଇଟା ତିନୋଟି ଧାତୁରେ ତିଆରି, କଫବାତ ପିତ୍ତ, ତାଙ୍କର ବୁଦ୍ଧି ହେଉଛି ଏଇଭଳି ଭାବରେ। ଏଇଟା ସବୁଠାରୁ ନିମ୍ନତର ସ୍ତରରେ ଅଛନ୍ତି, ପଶୁ ସ୍ତରରେ ଅଛନ୍ତି ସେମାନେ। ଗୁଣପେ ତ୍ରିଧା ଚୁକେ ସୋଧି କଳତ୍ରାଧିଶୁ ଭୌମ୍ୟ ଅଯୋଧି, ଆଉ ଟିକେ ଯେଉଁମାନଙ୍କ ବୁଦ୍ଧି ଉନ୍ନତ ସେମାନେ ଭାବୁଛନ୍ତି କଳତ୍ର ମୋର ସ୍ତ୍ରୀ, ଆଦିଶୁ କହିଲେ ପିଲା ଛୁଆ ଯେଉଁ ରହିଲେ ଏମାନେ ସବୁ ମୋର ନିଜର ବ୍ୟକ୍ତି, ତାଙ୍କର ବୁଦ୍ଧି ଆଉ ଟିକେ ଉନ୍ନତ କଳତ୍ର ଆଦିଶୁ ଭୌମ୍ୟ ଅଯୋଧି, ଆଉ ଟିକେ ଯେଉଁମାନଙ୍କ ବୁଦ୍ଧି ଉନ୍ନତ ସେମାନେ ଭାବିଲେ ଯେଉଁ ଭୂମିରେ ଜନ୍ମ ନେଇଛନ୍ତି, ଭୂମିରେ ଜନ୍ମ ନେଇଛନ୍ତି ସେ ହେଉଛନ୍ତି ଇଜ୍ୟ, ସେ ହେଉଛନ୍ତି ପୂଜ୍ୟ, ମୋର କର୍ତ୍ତବ୍ୟ ହେଉଛି ଭୂମି ପ୍ରତି, ଇଏ ମୋର ପୂଜ୍ୟ, ମୁଁ ତାଙ୍କର ସେବା କରିବି, ଏଇ ଧାରଣା ବୁଦ୍ଧି ଏଠିକି ଉନ୍ନତ ବୁଦ୍ଧି। କିନ୍ତୁ ଆଉ ଟିକେ ଯେଉଁମାନଙ୍କର ଉନ୍ନତ ବୁଦ୍ଧି ସେମାନେ କ'ଣ, ଯା ତୀର୍ଥ ବୁଦ୍ଧି ଶରୀରରେ ନ କରିଛି, ଯିବା ତୀର୍ଥ କରିବା, ମନୁଷ୍ୟ ଜୀବନର ଉଦ୍ଦେଶ୍ୟ କିଛି ଧର୍ମ କାର୍ଯ୍ୟ କରିବା, ତୀର୍ଥ ଇତ୍ୟାଦି କରିବା, ଯା ତୀର୍ଥ ତୀର୍ଥ ଅର୍ଥ କ'ଣ ବୁଝୁଛନ୍ତି ସେମାନେ, ଶରୀରରେ ଯେଉଁ ଜଳ ରହିଛି, ବୃନ୍ଦାବନ ଗଲେ ବା ବଦ୍ରୀନାଥ ଗଲେ ଯେଉଁ ଜଳ ରହିଛି, ଗଙ୍ଗା ନଦୀ ଅଛନ୍ତି, ଯମୁନା ନଦୀରେ ଅଛନ୍ତି, ସବୁ ସ୍ନାନ କରିଦେଲେ ତୀର୍ଥ ହୋଇଗଲା, ତୀର୍ଥ ବୁଦ୍ଧି ତାଙ୍କର ହେଉଛି, ବୁଦ୍ଧି ହେଉଛି ଏଇଭଳି ଭାବରେ। ତେଣୁ ଭଗବାନ କହିଲେ ଏଇ ଯେଉଁ ବୁଦ୍ଧି ସବୁ ରହିଛି, ଜନେଷୁ ଅଭିଜ୍ଞେଷୁ, ଯଦିଓ ଅନ୍ୟମାନେ ତାଙ୍କୁ ଭାବିବେ ବହୁତ ଉନ୍ନତ ସ୍ତରର, ଏତେ ସବୁ କାର୍ଯ୍ୟ କରୁଛନ୍ତି ମହାତ୍ମା ଏ ଉତ୍କଳମଣି, ଏଇଭଳି ଭାବରେ ତୁମେ ତାଙ୍କୁ ପୂଜା କରିବେ, ବହୁତ ଉନ୍ନତ ସ୍ଥିତିରେ ଅଛନ୍ତି। କିନ୍ତୁ ଭଗବାନ କହିଲେ ସ ଏବ, ଖାଲି ଗୋଖର କହିଲେ ନା ଏବ ନିଶ୍ଚିନ୍ତ ଭାବରେ, ଗୋଖର କହିଲେ ପଶୁ ସ୍ତରରେ ଅଛନ୍ତି, ଗାଭି ଏବଂ ଗଧ ସହିତ ତୁଳନା କରିଦେଲେ ତାଙ୍କୁ, ଭଗବାନ କହିଲେ ଆମେ କହୁନାହୁଁ, ଭଗବାନ କହିଲେ। ତେଣୁ ଏଇ ବୁଦ୍ଧିର ହେଉଛି ବିଭିନ୍ନ ସ୍ତର ରହିଛି, କିଏ କେଉଁ ସ୍ତରରେ ରହିଛନ୍ତି ବୁଦ୍ଧି, ଆଙ୍କର ବୁଦ୍ଧି କହିଛି କୃଷ୍ଣ ଅନୁରକ୍ତ ଧି, କୃଷ୍ଣଙ୍କ ପ୍ରତି ଆସକ୍ତ ଅନୁରକ୍ତ ଧି, ତାଙ୍କର ବୁଦ୍ଧି ହେଉଛି ଏଇଭଳି ଭାବରେ। ଭଗବତ ଗୀତାରେ ଭଗବାନ କହିଲେ ଯେଉଁମାନଙ୍କର ଯେଉଁ କହିଲେ କ'ଣ, ଯେଉଁମାନେ ବିଭିନ୍ନ ଦେବତାମାନଙ୍କୁ ଉପାସନା କରନ୍ତି ତାଙ୍କର କ'ଣ, ସେଇଟା ହେଉଛି ତାଙ୍କର ହେଉଛି ଅଳ୍ପବୁଦ୍ଧି, ଅଳ୍ପବୁଦ୍ଧି ସମ୍ପନ୍ନ, କ'ଣ ସେ ଶ୍ଳୋକ ଯେଉଁ କହିଲେ, ଯେ ପି ଅନ୍ୟ ଦେବତା ଭକ୍ତା ଯଦନ୍ତେ ଶ୍ରଦ୍ଧାନୁତା, ତେ ବି ମାମେ କୁହନ୍ତେ ଯଦନ୍ତି ଅଭି ନା ଅନ୍ତବତୁ ଫଳନ୍ତେ ସା, ବିଭିନ୍ନ ଦେବାଦେବୀମାନଙ୍କୁ ଯେଉଁ ପୂଜା କରନ୍ତି ସେମାନଙ୍କୁ ଏତେ ଟିକିଏ ଉନ୍ନତ ବୁଦ୍ଧି ରହିଛି, ଦେବାଦେବୀମାନଙ୍କୁ ଅନ୍ୟମାନେ କହନ୍ତି ଏ କିଛି ନାହିଁ ଦେବାଦେବୀ, କିନ୍ତୁ ଯେଉଁମାନେ ଦେବାଦେବୀମାନେ ପୂଜା କରୁଛନ୍ତି କ'ଣ ସେ ଶ୍ଳୋକ କହିଲି, ଯେଉଁ କହିଲେ ଯେ ବି ନା ନା ଅଳ୍ପ ମେଦସାମ ଅନ୍ତବତୁ ଫଳନ୍ତେ ସାମ, ସେମାନେ ଫଳପ୍ରାପ୍ତ ହେବେ, କିଛି ଫଳପ୍ରାପ୍ତ ହେବେ, ଅଧିକା ଫଳପ୍ରାପ୍ତ ହେବେ ଅନ୍ତ, କିନ୍ତୁ ଅନ୍ତବନ୍ତୁ ସେ ଫଳ କିଛି ସମୟ ପରେ ନଷ୍ଟ ଅନ୍ତ ହୋଇଯିବ, ଅନ୍ତବନ୍ତୁ କୁହନ୍ତେ ଅନ୍ତବନ୍ତୁ ଫଳନ୍ତେ ସାମ ତଦ୍ ଭଗବତୀ ଅଳ୍ପ ମେଧସାମ, ଅଳ୍ପ ମେଧସା ଶବ୍ଦ ଆସିଲା, ଅଳ୍ପ ମେଧା ମେଧସାମ କହିଲେ ତାଙ୍କର ବୁଦ୍ଧି ଅଳ୍ପ ବୁଦ୍ଧି, ଅଳ୍ପ ବୁଦ୍ଧି ସମ୍ପନ୍ନ, ଅଳ୍ପ ମେଧସାମ ଦେବାନ ଦେବଦେବ ଯାଆନ୍ତି ମଧୁଭକ୍ତା ଯାଆନ୍ତି ମାମପି, ଅନ୍ତବତୁ ଫଳଙ୍ଗ ତେସାଂ ତଦ୍ଭବତୀ ଅଳ୍ପ ମେଧସାଂ, ଦେବାନ ଦେବତୁ ଯାଆନ୍ତି, ଯେଉଁମାନେ ଦେବତାମାନଙ୍କୁ ପୂଜା କରନ୍ତି ସେମାନଙ୍କର ବୁଦ୍ଧି ହେଉଛନ୍ତି ଅଳ୍ପ ଅଳ୍ପ ବୁଦ୍ଧି ସମ୍ପନ୍ନ, କିନ୍ତୁ ଯେଉଁମାନେ ଭଗବାନ ପୂଜା କରନ୍ତି ମଦ ଭକ୍ତ ଯାଆନ୍ତି ମୋର ଭକ୍ତ ମୋର ସ୍ଥାନକୁ ଯିବେ, ତାଙ୍କର ବୁଦ୍ଧି ହେଉଛି ଉନ୍ନତ। ଭାଗବତମରେ ବ୍ରହ୍ମା ମଧ୍ୟ ସ୍ତୁତିରେ କହିଛନ୍ତି ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବୁଦ୍ଧିର ବିଭିନ୍ନ ସ୍ତର ବିଷୟରେ ମୁଁ କହୁଛେ, ସେ କହୁଛନ୍ତି ଯେ ପି ଅନ୍ୟ ଦେବତା ଭକ୍ତ ସରି ଜେନିୟର ବିନ୍ଦାକ୍ଷ ବିମୁକ୍ତ ମାନିନ ତୋଇ ଅସ୍ତଭାବାଦ ଅବିଶୁଦ୍ଧ ବୁଦ୍ଧ, ଅବିଶୁଦ୍ଧ ବୁଦ୍ଧ ବୁଦ୍ଧି ତାଙ୍କର ଅବିଶୁଦ୍ଧ ଶୁଦ୍ଧ ହେଇନାହିଁ, ବହୁମାନଙ୍କର ଜେନିୟର ବିନ୍ଦାକ୍ଷ ଅନ୍ୟମାନେ ଯେଉଁମାନେ ଅରବିନ୍ଦ ସୁନ୍ଦର ଭଗବାନଙ୍କର ମୁଖ ପଦ୍ମ ରହିଛି ପଦ୍ମ ଭଳି ସୁନ୍ଦର, ଜେନିୟର ବିନ୍ଦାକ୍ଷ ବିମୁକ୍ତ ମାନ ସେମାନେ ଭାବନ୍ତି ଆମେ ମୁକ୍ତ ହେଇଗଲୁ, ବିମୁକ୍ତ ମାନିନ ତୋଇ ଅସ୍ତଭାବାଦ ଅବିଶୁଦ୍ଧ ବୁଦ୍ଧ, ଯେମିତି ସୂର୍ଯ୍ୟ ଅସ୍ତ ହୋଇଗଲେ ପଦ୍ମ ଦେଖାଯାଆନ୍ତି ବନ୍ଦ ହୋଇଯାଆନ୍ତି, ପଦ୍ମ କ'ଣ କ'ଣ ସେଇଟା କହନ୍ତି ବନ୍ଦ ହୋଇଗଲେ ଆଉ ପ୍ରସ୍ଫୁଟିତ ହେବେ ନାହିଁ, ସକାଳ ସୂର୍ଯ୍ୟ ଉଦୟ ହେଲେ ପ୍ରସ୍ଫୁଟିତ ହେବେ, ସନ୍ଧ୍ୟା ହୋଇଗଲେ ବନ୍ଦ ହୋଇଯିବେ, ଅସ୍ତ ଭାବ ଅବିଶୁଦ୍ଧ ବୁଦ୍ଧ ତାଙ୍କର ବୁଦ୍ଧି ଏଇଭଳି ଭାବରେ, ଅବିଶୁଦ୍ଧ ଶୁଦ୍ଧ ବୁଦ୍ଧି ନୁହଁ ତାଙ୍କର, ଅବିଶୁଦ୍ଧ ବୁଦ୍ଧ। ତାପରେ ଆରୁହ୍ୟ କୃଷ୍ଣ ପରମ୍ପଦ ବହୁତ କଷ୍ଟ ସ୍ୱୀକାର କରି ସେମାନେ ବହୁତ ଉନ୍ନତ ସ୍ଥିତିକୁ ଯାଆନ୍ତି, ପରମ୍ପଦ ବ୍ରହ୍ମସ୍ଥିତିକୁ ଯାଆନ୍ତି, ବ୍ରହ୍ମସ୍ଥିତିକୁ ଯାଆନ୍ତି, କିନ୍ତୁ ପତନ୍ତି ଅଧ ଅନାଦୃତ ଯୁଷ୍ମ ସଂଗ୍ରହ, ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନ ନେଇଥିବାରୁ ସେମାନଙ୍କର ପୁଣି ପତନ ହୋଇଯାଏ। ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି, ଯେମିତି ଆମେ ଦେଖିବା ମାୟାବାଦୀମାନେ, ମାୟାବାଦୀମାନେ ସେମାନେ କୁହନ୍ତି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା କହିକିରି ଜଗତକୁ ତ୍ୟାଗ କରନ୍ତି, କିନ୍ତୁ ବ୍ରହ୍ମରେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ, ତେଣୁ ସେମାନେ ଆସନ୍ତି ପୁଣି ବିଭିନ୍ନ ତଥାକଥିତ ଲୋକହିତକର କାର୍ଯ୍ୟ ସବୁ କରନ୍ତି, ରୋଗୀକୁ ଔଷଧ ଦେବା ବା ହସ୍ପିଟାଲ ଖୋଲିବା ବା ତାଙ୍କର ସେବା କରିବା, ଏହିସବୁ ଜିନିଷ ଯେଉଁ ରହିଛି ଜନହିତକର ତଥାକଥିତ ଜନହିତକର ସେବା ଏହିସବୁ ସେମାନେ କରନ୍ତି, ତେଣୁ ତାଙ୍କର ପତନ ହୋଇଯାଏ। ପତନ୍ତି ଅଧ ଭଗବାନ, ସେଇଟା ହେଉଛି ଅବିଶୁଦ୍ଧ ବୁଦ୍ଧ। ବୁଦ୍ଧି ଯଦିଓ ଟିକିଏ ଉନ୍ନତ ସ୍ତରର କିନ୍ତୁ ବୁଦ୍ଧି ଶୁଦ୍ଧ ନୁହଁ। ଶୁଦ୍ଧ ବୁଦ୍ଧି କେଉଁମାନଙ୍କର? ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ ଯେଉଁମାନେ ସତତଯୁକ୍ତାନାଂ ତେଷା ସତତଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକଂ, ଯେଉଁମାନେ ଭଗବାନଙ୍କ ପ୍ରୀତିର ସହିତ ଭଜନ କରନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ଦଦାମି ବୁଦ୍ଧି ଯୋଗନ୍ତମ୍, ମୁଁ ତାଙ୍କୁ ବୁଦ୍ଧି ପ୍ରଦାନ କରେ, ଯେନ ମାମ ଉପଜାନ୍ତି ତେ, ଯାହାଦ୍ୱାରା କି ସେମାନେ ମୋ ପାଖକୁ ଆସିବେ। ଇଏ ହେଉଛି କୃଷ୍ଣ ଅନୁରକ୍ତ ଧୀ, ଏଇ ହେଉଛି ଧୀ ବୁଦ୍ଧି ତାଙ୍କର। ନନ୍ଦ ମହାରାଜଙ୍କ ସେହିଭଳି ଭାବରେ ଥିଲା କୃଷ୍ଣ ଅନୁରକ୍ତ ଧୀ। ପୁଣି ସେ ବୁଦ୍ଧିର ପୁଣି ବିଭିନ୍ନ ସ୍ତର ରହିଛି, ଗୋଟେ ହେଉଛି କୃଷ୍ଣ ଅନୁରକ୍ତ, ସମସ୍ତେ କୃଷ୍ଣ ଅନୁରକ୍ତ, କିନ୍ତୁ ତା ଭିତରେ ବସୁଦେବ ମଧ୍ୟ କୃଷ୍ଣ ଅନୁରକ୍ତ, ନନ୍ଦ ମଧ୍ୟ କୃଷ୍ଣ ଅନୁରକ୍ତ, କିନ୍ତୁ ତା ଭିତରେ ତଫାତ୍ ରହିଛି। ଗୋଟେ ହେଉଛି ଐଶ୍ୱର୍ଯ୍ୟ ଭାବରେ, ଆଉ ଗୋଟେ ହେଉଛି ମାଧୁର୍ଯ୍ୟ ଭାବରେ। ନନ୍ଦ ମହାରାଜଙ୍କର ଯେଉଁ କୃଷ୍ଣ ଅନୁରକ୍ତ ଧୀ, ଏଠି ମାଧୁର୍ଯ୍ୟ ଭାବ, ଏଠି ଐଶ୍ୱର୍ଯ୍ୟ ବେଶୀ ସମୟ ରହିପାରେ ନାହିଁ, ଆସିଲେ ମଧ୍ୟ କ୍ଷଣସ୍ଥାୟୀ ରୁହେ, ଆମେ କହିଥିଲା ପୂର୍ବରୁ। କୃଷ୍ଣ ଅନୁରକ୍ତ ଆସକ୍ତି, କୃଷ୍ଣଙ୍କ ପ୍ରତି ଆସକ୍ତି, ମୟା ଆସକ୍ତ ମନା ଭଗବତ ଗୀତା ସପ୍ତମ ଅଧ୍ୟାୟରେ କହିଲେ ଆସକ୍ତି, ଇଏ ତାଙ୍କର ଏହିଭଳି ଭାବରେ ଥିଲା କୃଷ୍ଣଙ୍କ ପ୍ରତି ଅନୁରକ୍ତ ବା ଆସକ୍ତ। ତେଣୁ କୃଷ୍ଣ ଅନୁରକ୍ତ ଧୀ, କୃଷ୍ଣ ଅନୁରକ୍ତା ଧୀ ଯଶ, ଯେଉଁମାନଙ୍କର କୃଷ୍ଣଙ୍କ ପ୍ରତି ଅନୁରକ୍ତ ଆସକ୍ତି ରହିଛି ସେମାନେ ସେହି ବୁଦ୍ଧି କୃଷ୍ଣ ଅନୁରକ୍ତ ଧୀ। ନନ୍ଦ ନନ୍ଦ ସେହିଭଳି ସ୍ତରରେ ଥିଲେ, ଇତି ମାନେ ଆ ପୂର୍ବରୁ ଯେଉଁ କହାଗଲା ତିନୋଟି ଶ୍ଳୋକରେ ଯେଉଁ କୃଷ୍ଣ ନନ୍ଦ ସବୁ ସ୍ମରଣ କରୁଥିଲେ କୃଷ୍ଣଙ୍କ କଥା, ସଂସ୍ମୃତ୍ୟ ସଂସ୍ମୃତ୍ୟ ଦୁଇଥର କୁହାଗଲା, ସ୍ମରଣ କରି ସ୍ମରଣ କରି ସମ୍ୟକ ରୂପରେ ସ୍ମରଣ କରି ସମ୍ୟକ ରୂପରେ ସ୍ମରଣ କରି ସଂସ୍ମୃତ୍ୟ ସଂସ୍ମୃତ୍ୟ ବାରମ୍ବାର କହିବାର ଉତ୍ତର ହେଉଛି ବାରମ୍ବାର, ଦୁଇଥର ସ୍ମରଣ କଲେ ତା ନୁହେଁ ବାରମ୍ବାର, ସେଥିପାଇଁ ଦୁଇଥର ଶବ୍ଦ ବ୍ୟବହାର କଲା। ସଂସ୍ମୃତ୍ୟ ଅର୍ଥ ଚାଲିବ, ସ୍ମରଣ କରି ଚାଲିଥିବେ 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 ସ୍ମରଣ, ବାରମ୍ବାର ସ୍ମରଣ ଚିନ୍ତୟିତ୍ୱା ପ୍ରେମ ପ୍ରସର ବିହ୍ୱଳ, ପ୍ରେମ ପ୍ରସର ବିହ୍ୱଳ, ଏଇଭଳି ଭାବରେ ସ୍ତର ତାଙ୍କର ଥିଲା ପ୍ରେମ ପ୍ରସର ବିହ୍ୱଳ। ପ୍ରେମ ପ୍ରସର ବିହ୍ୱଳ ଅର୍ଥ ହେଉଛି କ'ଣ ନା ପ୍ରେମଣ, ପ୍ରେମରେ ପ୍ରସରେଣ, ପ୍ରସରେଣ କହିଲେ ବେଗ, ବେଗ ରହିଛି, ବେଗ ପ୍ରେମର ବେଗ ରହିଛି, ପ୍ରେମ ବେଗରେ ବିହ୍ୱଳ, ବିହ୍ୱଳ କହିଲେ ବିବସ, ଏଇଭଳି ଭାବେ ପ୍ରେମ ପ୍ରସର ବିହ୍ୱଳ। ନନ୍ଦ ଅତି ଉତ୍କଣ୍ଠ, ବହୁତ ଉତ୍କଣ୍ଠା ତାଙ୍କର ଜାଗ୍ରତ ହୋଇଛି, ତୁଷ୍ଣିମ ଅବବତ, ଏଇଠି କଥାକୁ ବନ୍ଦ କଲେ, ତୁଷ୍ଣିମ କହିଲେ ନିରବ ରହିଲେ, ତୁଷ୍ଣିମ ଅବବତ କିମ୍ବା ବି ବକ୍ତୁ ନ, କାହିଁକି ବନ୍ଦ ହୋଇଗଲେ ନା ଅତି ଉତ୍କଣ୍ଠା, ଉତ୍କଣ୍ଠା ଆସିଲା ଆଉ କଥା ବାହାରିଲା ନାହିଁ, ଆମେ କହିଲୁ ନା ପ୍ରଥମରୁ କଣ୍ଠ ଗଦଗଦ ହୋଇକି ରହୁଥିଲା, ଏଇଭଳି ଭାବରେ ସ୍ମରଣ କରି 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 ଯେତେବେଳେ କହିଦେଲେ ଏଠି କଥା ଆଉ ତୁଷ୍ଣିମ ଆଉ କଥା କହିବା ପାଇଁ ଶକ୍ତି ହେଲା ନାହିଁ, ବନ୍ଦ ହୋଇଗଲା କଥା ବନ୍ଦ ହୋଇଗଲା, ବକ୍ତୁ ନ ଶଶାକ ଇତ୍ୟର୍ଥ, କହିବା ପାଇଁ ଆଉ କଣ୍ଠରୁ ଶବ୍ଦ ବାହାରିଲା ନାହିଁ, ଚୁପ୍ ହୋଇଗଲେ, ତୁଷ୍ଣିମ କହୁବ, ତୁଷ୍ଣିମ ବନ୍ଦ ହୋଇଗଲେ ଅବବତ, ତୁଷ୍ଣିମ ମାନେ ନିରବ ରହିଗଲେ, ଆଉ କଥା ବାହାରିଲା ନାହିଁ, ମନରେ କିନ୍ତୁ ଚିନ୍ତା ଚାଲିଛି, କଥା ବାହାରୁନି, ପାଟିରୁ ବାହାରୁନି, ସଂସ୍କୃତି ସଂସ୍କୃତି ଶବ୍ଦ ଅର୍ଥ ହେଉଛି ଏଇଟା, ସ୍ମରଣ ଚାଲିଛି କିନ୍ତୁ କଥା ସ୍ଫୁରଣ ସ୍ଫୁରତ ହୋଇପାରୁନି, ସ୍ଫୁରଣ ହୋଇପାରୁନାହିଁ, ତେଣୁ କଣ୍ଠ ବନ୍ଦ ହୋଇଯାଇଛି କିନ୍ତୁ ସ୍ମରଣ ଚାଲିଛି, ତାର ଅର୍ଥ ହେଉଛି ଏଇଟା, ଭାବ ହେଉଛି ଏଇଟା, ସଂସ୍କୃତି ସଂସ୍କୃତି ଚାଲିଛି ଚାଲିଛି, ସ୍ମରଣ ବନ୍ଦ ହେଉନାହିଁ, ସ୍ମରଣ ଏଭଳି ଭାବରେ କଲେ କୃଷ୍ଣ ଏଭଳି ଭାବରେ ଲୀଳା ହେଲା, ଏଭଳି ଭାବରେ ଲୀଳା ସ୍ମରଣ ଚାଲିଛି। ତେଣୁ ଏ ଶ୍ଳୋକର ଭାବାର୍ଥରେ କୁହାଯାଉଛି, ବିଶ୍ୱନାଥ ଚତୁର୍ଥାକୁ କହୁଛନ୍ତି, କୃଷ୍ଣାନୁରକ୍ତଧି ଇତି ସ୍ମୃତା ସ୍ମୃତ୍ୟା ଆରୂଢ଼େନ ସ ଐଶ୍ୱର୍ଯ୍ୟେଣ ହନ୍ତ ମହା ଐଶ୍ୱର୍ଯ୍ୟ। କୃଷ୍ଣଙ୍କ ବିରହରେ ଐଶ୍ୱର୍ଯ୍ୟ ଜ୍ଞାନଟା ଆସୁଛି, ନହେଲେ କିଏ ସେ ତାଙ୍କୁ ଭଗବାନ ବୋଲି ଭାବନ୍ତି ନାହିଁ। କିନ୍ତୁ ଏହି ସମୟରେ ଚିନ୍ତା କରୁଛନ୍ତି, ଐଶ୍ୱର୍ଯ୍ୟ ଜ୍ଞାନ ଆସୁଛି, ହନ୍ତ ହନ୍ତ ନିଜକୁ ମାନେ ହନ୍ତ ହନ୍ତ ଭଗବାନ ବିରହରେ କ'ଣ ବହୁତ ତପ୍ତ ହେଇକି କହୁଛନ୍ତି, ଏତାଦୃଶ ଐଶ୍ୱର୍ଯ୍ୟବତା ଗୁଣବତ୍ତା କରେଣ ସ୍ୱପୁତ୍ରେଣ ଦୂରଦୃଷ୍ଟ ବସାତ୍ ବିଶ୍ରିଷ୍ଟେ ଅଭୁବ ପ୍ରୀତି କୃଷ୍ଣେ ଅନୁରକ୍ତେ ବ ଧି। ତାର ଅର୍ଥ ହେଉଛି, ଐଶ୍ୱର୍ଯ୍ୟ ମୋର ପୁଅର ଏତେ ଐଶ୍ୱର୍ଯ୍ୟ ରହିଛି, ମୁଁ ହତଭାଗା ଦୁର୍ଭାଗା, ମୁଁ ତାଠାରୁ ବିଚ୍ଛିନ୍ନ ହୋଇଗଲି। ଏଇଭଳି ଭାବରେ ଏଇ ଭାବରେ ସେ କଥା କହୁଛନ୍ତି, ବନ୍ଦ ହୋଇଗଲେ, ଚକ୍ଷୁରୁ ଲୋତ ବାହାରୁଛି, କଣ୍ଠା ଗଦଗଦ ହୋଇକରି ବନ୍ଦ ହୋଇଗଲା, କଥା କହିପାରିଲେ ନାହିଁ। ଏହି ହେଉଛି ଧି, ମୋର ବୁଦ୍ଧି ହେଉଛି ଏଇଭଳି ଭାବରେ, ନ ତୁ ବସୁଦେବସ୍ୟ ଐଶ୍ୱର୍ଯ୍ୟେଣ ଐଶ୍ୱର୍ଯ୍ୟେଣ ଅନ୍ଧେନାପି ଶିଥିଳିତ ସ୍ୱ ସମ୍ବନ୍ଧା ସଙ୍କୁଚିତ ଅନୁରାଗ ବୀର୍ଯ୍ୟ ସହ। ଯେତେବେଳେ ବସୁଦେବ ଚିନ୍ତା କରୁଥିଲେ କୃଷ୍ଣଙ୍କୁ, ଯେତେବେଳେ ଆମେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଯେତେବେଳେ କଂସକୁ ହତ୍ୟା କରାଗଲା, ଯେତେବେଳେ ଆସିଲେ ଭଗବାନ କୃଷ୍ଣ ବଳରାମ ଆସିଲେ, ତାଙ୍କ ପିତା ବନ୍ଦୀ ହୋଇକି ରହିଥିଲେ, ପିତା ମାତା ଦେବକୀ ବସୁଦେବ ତାଙ୍କୁ ଉଦ୍ଧାର କରିବା ପାଇଁ ଆସିଲେ। କିନ୍ତୁ ପିତାମାତା ଯେତେବେଳେ ଦେଖିଲେ କୃଷ୍ଣ ବଳରାମଙ୍କୁ, ତାଙ୍କର ଇଚ୍ଛା ହେଉଛି କେମିତି ତାଙ୍କୁ ଆଲିଙ୍ଗନ କରିଦେବେ, କିନ୍ତୁ କରିପାରିଲେ ନାହିଁ। କାରଣ ବିଜ୍ଞାନ ଜଗଦୀଶ୍ୱର ସେ ଜାଣିଲେ ସାମାନ୍ୟ ବ୍ୟକ୍ତି ନୁହନ୍ତି, ସାମାନ୍ୟ ପୁତ୍ର ନୁହନ୍ତି, ହେଉଛି ଜଗଦୀଶ୍ୱର ଭଗବାନ, ଇଏ ଆଙ୍କୁ ଆମେ କୁଣ୍ଢେଇ ପାରିବୁ, ଆଲିଙ୍ଗନ କରିପାରିବୁ। ଏହିଭଳି ଭାବରେ ଶସ୍ୟଜାତ ନ ସଙ୍କିତ ହେଉ, ସଙ୍କିତ ହୋଇଗଲେ ସେ କଥାଟି କୁହାଯାଉଛି। ଏ ଐଶ୍ୱର୍ଯ୍ୟ ଜ୍ଞାନରେ ମାଧୁର୍ଯ୍ୟ ଜ୍ଞାନଟା ଟିକିଏ ଲୋପ ହୋଇଯାଏ, ଛୁପିଯାଏ, ପୁତ୍ର ବୋଲି ଜ୍ଞାନ କରିପାରିଲେ ନାହିଁ। କିନ୍ତୁ ନନ୍ଦ ମହାରାଜଙ୍କର ଯେଉଁ ମାଧୁର୍ଯ୍ୟ ଭାବ ରହିଛି, ଯେତେ ଐଶ୍ୱର୍ଯ୍ୟ ଭାବ ଆସିଲେ ମଧ୍ୟ ଏ ପୁତ୍ର ଜ୍ଞାନ କେବେ ଲୋପ ହୁଏ ନାହିଁ। ସେ ଭଗବାନ ହେଲେ ବି ମୋର ପୁତ୍ର, ଏଇ ଅର୍ଥ ହେଉଛି ଏଇଟା। ତେଣୁ ପ୍ରେମ ପ୍ରସର ବିହ୍ୱଳ, ପ୍ରେମର ବେଗ ଆସିଯାଇଛି, ପ୍ରେମ ସବୁଥିରେ ବେଗ ରହିଛି ନା, ଜଡ଼ର ବେଗ ରହିଛି, ସବୁର ବେଗ ରହିଛି, ବାତ ଛଅଟି ବେଗ ରହିଛି ଆମର, ହେଉଛି ଛୟ ବେଗ, ସମସ୍ତଙ୍କର ଛଅଟି ବେଗ ରହିଛି, ବାତ ବେଗମ କହିବାର ବେଗ, ସମସ୍ତେ ଚାହୁଁଛନ୍ତି କିଛି କିଛି କହିବେ ବୋଲି, ପଶୁ ପକ୍ଷୀ କୀଟ ପତଙ୍ଗ ଚଢ଼େଇ ଇତ୍ୟାଦି ଆରମ୍ଭ କରି ସକାଳୁ କିଛି କିଛି ଚାଲିଛି, କଥା ଚାଲିଛି, ବାତ ବେଗମ ସମସ୍ତଙ୍କର କହିବାର ବେଗ ରହିଛି। ଆମର ଗୋଟେ ରହିଛି ଶବ୍ଦ ରହିଛି ଟକେଟିପ, ଟକେଟିପ କହିଲେ ସେ ବହୁତ କଥା କହୁଥିବ, ଯେମିତି କଥା ଚାଲିଥିବ ତାଙ୍କର ବନ୍ଦ ହେବ ନାହିଁ କଥା ଟକେଟିପ। ସେଇଥିପାଇଁ ବାତ ବେଗମ ଦମନ କରିବା ପାଇଁ ସାଇଲେଣ୍ଟ, ମୌନ, ମୌନଟା ହେଉଛି ଗୋଟେ ତପସ୍ୟା, ବେଗ ଯେଉଁ ରହିଛି ବାତର ବେଗ ରହିଛି ତାକୁ ବନ୍ଦ କରିବା ପାଇଁ ତପସ୍ୟା, ବାତ ବେଗ ପାଇଁ ମୌନ, ମୌନୀ ମୌନୀ କହିଲେ ଇଏ ଗୋଟେ ତପସ୍ୟା, ଜୁହାର ବେଗ ରହିଛି କଥା କହିବା ପାଇଁ। କିନ୍ତୁ ଯଦି ତୁମେ ଭଗବାନ କଥା କହିପାରୁନାହ, ତାହେଲେ ଏ ଜୁହା ଜୁହାଟା ହେଉଛି କ'ଣ, ଭେକ, ଭେକ ଜୁହା, ଜୁହା ସତି ଦାର୍ଦ୍ରେ କେବେ ସୁତ, ଏ ଦାର୍ଦ୍ର ଜୁହା ବେକ ମାନେ ଭେଙ୍ଗର ମଧ୍ୟ ଜୁହା, ସେ ରଡ଼ ଛଡ଼ୁଛି କଟକଟ କଟକଟ କରିବ, ବିଶେଷ ଭାବରେ ବର୍ଷା ଦିନେ ପାଣି ହୋଇଗଲେ ସେ କଟକଟ କଟକଟ କରିବ, ମାନେ ସାପ ଜାଣିବ ମୋର ଖାଦ୍ୟ ଏଇଠି ଆସିଗଲା, ଭଗବାନ ବ୍ୟବସ୍ଥା କରିଦେବେ ତା ପାଇଁ, ସେ ଖାଦ୍ୟ ଗ୍ରହଣ କରିବ। ତେଣୁ ଜୁହା ଭଗବାନ ଦେଇ ଜୁହା ନଭକ୍ତି ଭଗବତ ଗୁଣ ନାମ ଧୈର୍ଯ୍ୟମ ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଆସିବ। ଜୁହା ଆମେ ମନୁଷ୍ୟ ଜନ ପାଇକି ଜୁହା ପ୍ରାପ୍ତ ହେଲେ କହିଲେ ଯାହା ଆଜିଠୁ ଏଇଭଳି ଭାବରେ ଯିବ, ଏ ଅଜାମିଳର ଯେଉଁ ଭୁଲ ହେଲା, ଅଜାମିଳକୁ ଆଣିବାର ଯେଉଁ ଭୁଲ ହେଲା, ସେମିତି ଯେମିତି ସେକେଣ୍ଡ ଟାଇମ୍ ନ ହୁଏ, ଏକ ହିଁ ଭୁଲ, ଗୋଟିଏ ଭୁଲ ହୋଇଗଲା ଠିକ୍ ଅଛି, ଦ୍ୱିତୀୟ ଭୁଲ ନ ହେଉ ନା କ'ଣ ସାର୍ କୁହନ୍ତୁ, ମୁଁ ଆମେ ଟିପିକି ନେବୁ, ମନେ ରହୁ ନାହିଁ ଟିପିକି ନା, ଦେଖ ଲେଖ ଜୁହାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ, ଯାହା ପାଖକୁ ଯିବ ଆଣିବା ପାଇଁ ତା'ର ଜୁହାକୁ ଦେଖିବ, ଟେଷ୍ଟ କରିବ, ଭଗବାନ ଗୁଣ ନେଇଛି ନା ନାହିଁ, ଜୁହାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ ଲେଖିଲେ ଠିକ୍ ଅଛି, ଜୁହା ଟେଷ୍ଟ କରିବା। ସାର୍ ଗୋଟେ ଡାଉଟ୍ ଅଛି ନା କ'ଣ ସାର୍, ଯେଉଁମାନଙ୍କ ଜିହ୍ୱା ନାହିଁ କଥା କହିପାରିବେ ନାହିଁ, ଯେଉଁ ମୁକ ଚେତୋସ୍ତନ ସ୍ମରଜିତ ଚରଣାରବିନ୍ଦମ, ତାଙ୍କର ମନରେ ଦେଖ, ମନକୁ ଦେଖ, ମନକୁ ସେଠି ଦେଖ, ଭଗବାନଙ୍କ ଚରଣାରବିନ୍ଦକୁ ଚିନ୍ତା କରିଛି ନା ନାହିଁ, ନହେଲେ ତାଙ୍କୁ ଆଣିବ। ଚେତୋସ୍ତନ ସ୍ମରଜିତ ଚରଣାରବିନ୍ଦମ, ହଁ ସରକାର ଠିକ୍ ଅଛି, ମୁଁ ଲେଖିଦେଲି। ଆଉ କିଛି ଅଛି ନା? ହଁ, କୃଷ୍ଣ ନ ନମତି ଯଛୁର ଏକଦାପି, ଭଗବାନଙ୍କର ମଥା ଦିଆଯାଇଛି ତାଙ୍କୁ, ଭଗବାନଙ୍କ ପାଖରେ ଗୋଟିଏ ଥର ନମସ୍କାର କଲେ ନାହିଁ, ପ୍ରଣାମ କଲେ ନାହିଁ। ତାନ ଅନ୍ୟଧୁମ, ସେଇମାନଙ୍କୁ ସବୁ ମୋ ପାଖକୁ ଆଣିବ, ଏଇଭଳି ଭାବରେ କହିଲେ, ସବୁ କହିଲେ, ଲିଷ୍ଟ କରିଲେ, ସବୁ ଲିଷ୍ଟ କଲେ। ସେକେଣ୍ଡ ଟାଇମ୍ ଆଉ ଭୁଲ ହେଇନାହିଁ, ଆମର ଶ୍ରୀଶ୍ରୀମନ୍ତ ହରିଦ୍ର ସ୍ୱାମୀ ମହାରାଜ କହୁଥିଲେ ଗୋଟେ ଥର ଭୁଲ ହେଇଯାଇଛି, ଭୟ ରହିଛି ତାଙ୍କର, ତେଣୁ ଗୋଟେ ଯମରାଜ ପଠାଇଲେ। ଯମରାଜ ସବୁଠି ପଠାଇବା ଦରକାର ନାହିଁ, ତାଙ୍କର ରହିଛି ଅନୁସାରେ, ରହିଛି ଅର୍ଡ଼ର ଅଛି, ସେଇ ଅନୁସାରେ ସେମାନେ ସବୁ ଯିବେ ଆଣିବା ପାଇଁ। ଗୋଟେ ଗଲେ ପାପୀ ବ୍ୟକ୍ତି ପାଖକୁ ଯାଇଥିଲେ ଆଣିବା ପାଇଁ, ସେ ପାପୀ ବ୍ୟକ୍ତି ଜଣଙ୍କ ବହୁତ ବଡ଼ ପାପ ଥିଲା, ପାପୀ ବ୍ୟକ୍ତି ମରୁଭୂମିରେ ପଡ଼ିଯାଇଥିଲା, ମରୁଭୂମିରେ ଯାଉଥିଲା, ତାତି ଯେଉଁ ରହିଛି, ଉଷ୍ମତା ରହିଛି, ଖରା ହୋଇଗଲାଣି, ଶୋଷରେ ପ୍ରାଣତ୍ୟାଗ କରିଦେଲା। ଗୋଟେ ଗଛଟେ ରହିଛି, ବରଗଛ ବା କ'ଣ ଗୋଟେ ଗଛଟେ ରହିଛି, ସେ ଗଛରେ ମିଳେ ଆଉଛି କି, ବସି ପଡ଼ିଲା, ପ୍ରାଣ ଚାଲିଗଲା, ଆଉ ଚାଲିପାରିଲା ନାହିଁ, ବସି ପଡ଼ିଲା, ପ୍ରାଣ ଚାଲିଗଲା। କୁଆଟେ ଥିଲା ଉପରେ, ସେ ଗଛ ଉପରେ, ତା ମଥା ଉପରେ ରହିଥିଲା, ସେ ମଳତ୍ୟାଗ କରିଦେଲା, ମଳତ୍ୟାଗ କରିଦେଲା, ଏଭଳି ଭାବରେ ଆସିଲା, ଗୋଟେ ରହିଗଲା, ତିଳକ ହୋଇଗଲା। ତାପରେ ଏ ଯେଉଁ ଯାଉଛନ୍ତି ଆଣିବା ପାଇଁ, ମନେ ପଡ଼ିଲା, ଆରେ ଜାମିଳ କଥା ମନେ ନାହିଁ, ଦେଖ ତିଳକ କରିଛନ୍ତି ବୈଷ୍ଣବ, ସିଏ ଜୁହାର ହେଇକି ପଳେଇଗଲେ, ଦେଖ ଏ ତିଳକର କେତେ ଭାଲ୍ୟୁ ରହିଛି, ତିଳକ କହିବା ଦରକାର ନାହିଁ, ସାର୍ ମୁଁ ଜଣେ ବିଷ୍ଣୁ ଭକ୍ତ ବୋଲି, ଦେଖୁ ଦୂରରୁ ଦେଖି ଜଣାପଡ଼ିବ, ଇସାରା କାଫି ହେ, ଦେଖିଦେଲେ ବୈଷ୍ଣବ। ସେଥିରେ ଶାସ୍ତ୍ରରେ କୁହାଯାଇଛି, ଯାହାର ତିଳକ ମଥାରେ ତିଳକ ନାହିଁ, ସେ ଶବମୁଣ୍ଡ, ଶବମୁଣ୍ଡ ସହିତ ତଳ ତୁଳନୀୟ, ଶବର ମୁଣ୍ଡ ଭଳି, ସେଇଟା କେତେଦିନ ଭାଗବତ ବର୍ଣ୍ଣନା କରାଯାଇଛି। ଯାହା ହଉ, ଏହିଭଳି ଭାବରେ ଯେଉଁ ବେଗ ରହିଛି, ସମସ୍ତ କିଛି ବେଗ ରହିଛି, ବାଚ ବେଗମ, ମନସା କ୍ରୋଧ ବେଗମ, ଜୁହା ବେଗମ, ଉଦର ଉପସ୍ଥ ବେଗମ, ଏସବୁ ବିଭିନ୍ନ ପ୍ରକାର ଛଅଟି ବେଗ ରହିଛି। ସେଥିପାଇଁ ପ୍ରାର୍ଥନା କରୁଛି, କ୍ଷୟ ବେଗ ଦମି କ୍ଷୟ ଦୋଷ ସୋଧି କ୍ଷୟ ଗୁଣ ଦେହ ଦାସେ କ୍ଷୟ ସତ ସଙ୍ଗ ଦେହ ଆମାରେ ବସିଛି ସଙ୍ଗେ ରହାସେ ଓହେ ବୈଷ୍ଣବ ଠାକୁର ଦୟାର ସାଗର ହେ ଦାସେ କରୁ। ଛୟ ଦୋଷ, ଛୟ ଗୁଣ, ଛୟ ସତସଙ୍ଗ, ଏ ଛଅଟା ସବୁ ରହିଛି। ଉପଦେଶାମୂତ୍ରରେ ରୂପ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି। ତେଣୁ ଏ ପ୍ରେମର ମଧ୍ୟ ବେଗ ରହିଛି, ପ୍ରେମ ପ୍ରସର ବିହ୍ୱଳ, ପ୍ରେମ ବେଗରେ ବିହ୍ୱଳ ହୋଇଗଲେ ତୁଷ୍ଣିଂ ବଭୁବତ, କଥା ପାଟିରୁ ଚୋକ୍ ହୋଇଯାଇଥିଲା, କଣ୍ଠ ରୁଦ୍ଧ ହୋଇଯାଇଥିଲା, ପୂର୍ଣ୍ଣ ରୁଦ୍ଧ ହୋଇଗଲା, କଥା ବାହାରିଲା ନାହିଁ, ତୁଷ୍ଣିଂ ନିରବ ରହିଗଲେ। କିନ୍ତୁ ସ୍ମୃତି ସ୍ମୃତି ଚାଲିଛି, ସ୍ମରଣ ଚାଲିଛି, ଏଇଭଳି ଭାବରେ ଅତି ପ୍ରେମ ପ୍ରସର ବିହଳ ଇତି ଅତି ପ୍ରମାଣାଧିକ ପ୍ରମାଣାଧିକ ପ୍ରେମଣା ପ୍ରମାଣ ଗନ୍ତସ୍ୟ ଅଗ୍ରେ ଖେଳେଇଛୁ ଅଶ୍ରଦ୍ଧ ସମୁଦ୍ର ବି କିଆ ନୀତି ଭାବ। ତାର ଅର୍ଥ ହେଉଛି ଯେ ଏତେ ପ୍ରେମ ବେଗ ଆସିଗଲା, ଯେମିତି ସମୁଦ୍ର, ସମୁଦ୍ରର ଯେମିତି ଅନ୍ତ ନାହିଁ, ପାରାପାରହୀନ, ସେଇଭଳି ଭାବରେ ଐଶ୍ୱର୍ଯ୍ୟ କୃଷ୍ଣଙ୍କର ରହିଛି, ଐଶ୍ୱର୍ଯ୍ୟ ରହିଛି। ଥିଲେ ମଧ୍ୟ ଅଗସ୍ତି ମୁନିର ସମ୍ମୁଖେ, ଯେମିତି ଅଗସ୍ତି ମୁନି କ'ଣ କଲେ, ଅଗସ୍ତି ମୁନିକୁ ଆମେ ଗତକାଲି କହୁଥିଲୁ, ଆଜି ସନ୍ଧ୍ୟାବେଳେ କହିଥିଲୁ, ଗତକାଲି ସମୁଦ୍ରକୁ ଚଳୁ କରିଦେଲେ, ସାତ ସମୁଦ୍ର, ସାତ ସମୁଦ୍ରକୁ ଚଳୁ କରିଦେଲେ, ସେଇଭଳି ଭାବରେ ଏଇସବୁ ଚଳୁ କରିଦେଲେ ନନ୍ଦ ମହାରାଜ, ସାତ ସମୁଦ୍ର ଐଶ୍ୱର୍ଯ୍ୟ ରହିଛି, ପାରାପାର ଐଶ୍ୱର୍ଯ୍ୟ। ଥରେ ଶ୍ରୀଶ୍ରୀମଦ ଶୁଭ ଗୋସ୍ୱାମୀ ମହାରାଜ କହୁଥିଲେ, ଏ ଯେଉଁ ଅଗସ୍ତ୍ୟ ମହାରାଜ ଏଇଟା କାହିଁକି ସାତ ସମୁଦ୍ର ପାନ କରିଦେଇଥିଲେ, ମୁଁ କେଉଁଠି ପାଇନଥିଲି, କାହିଁକି ପାନ କରିଦେଇଥିଲେ। ଫେରେ ହରଧର ମହାରାଜ କହୁଥିଲେ ସେ କଥା, କାହିଁକି ସେ ପାନ କଲେ, ମନ ଖୁସିରେ ପାନ କଲେ ନାହିଁ, ଏ ଅସୁରମାନେ ଜଳ ସମୁଦ୍ର ଭିତରେ ଲୁଚିକି ରହିଗଲେ, ଦେବତାମାନଙ୍କ ସହ ଯୁଦ୍ଧ ହେଉଥିଲା, ଯେତେବେଳେ ସମୁଦ୍ର ଭିତରେ ଲୁଚିକି ରହିଯାଉଥିଲେ, ସେମାନେ ଜାଣିପାରୁନଥିଲେ। ତେଣୁ ସେମାନେ ଆସି କହିଲେ ଅଗସ୍ତ୍ୟ ମୁନିକୁ, କହିଲେ ମୁନିବର ଆପଣ ଟିକେ ବ୍ୟବସ୍ଥା କରନ୍ତୁ, ଏ ସମୁଦ୍ର ଭିତରେ ରହିଯାଉଛନ୍ତି, ଆମେ ତାଙ୍କୁ ଇଏ କରିପାରୁନୁ, ସେମାନେ ଆମକୁ ବହୁତ ହଇରାଣ କରୁଛନ୍ତି। ତେଣୁ ସେ ପାହାନ ଚଳୁର ଚଳୁ ଆଣିକି ଚଳୁରେ ଚଳୁ କରିଦେଲେ, ସମୁଦ୍ରକୁ ସାତ ସମୁଦ୍ରକୁ ଚଳୁ କରିଦେଲେ, ପାହାନ କରିଦେଲେ। ତେଣୁ ଅସୁରମାନଙ୍କୁ ସେ ପୁଣି ତାଙ୍କୁ ପରାସ୍ତ କଲେ ଦେବତାମାନେ। ଏଇସବୁ କଥାଟି ଅଛି, ଘଟଣା ଅଛି। ତେବେ ଏଇ ଯେଉଁ କଥାଟି ଆର ଅର୍ଥ କ'ଣ? ଆମର ଭକ୍ତି ଶୁଭସ୍ୱାମୀ ମହାରାଜ କହୁଥିଲେ, ଆମର ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ ତାର ଅର୍ଥ କରୁଥିଲେ। ତାର ଅର୍ଥ କ'ଣ ନା, ଏଇ ଯେଉଁ ରହିଛି ଆମର ଯେଉଁ ସମୁଦ୍ର ରହିଛି, ଆମ ପାଖରେ ମଧ୍ୟ ସମୁଦ୍ର ରହିଛି, କାମ କ୍ରୋଧ ଲୋଭ ମୋହ ମଦ ବାସ, ଯେ ଗୋଟେ ଗୋଟେ ସମୁଦ୍ର, ସାତ ସମୁଦ୍ର, ସାତ ରିପୁ ନା ହେଇଗଲା, ଷଡ଼ ରିପୁ ନା ଛଅ ରିପୁ, ଛଅ ସମୁଦ୍ର, ଆକୁ ପାର ହେବା କ'ଣ ଏତେ ସହଜ? କିନ୍ତୁ ଜଣେ ଭଗବାନଙ୍କ ଭକ୍ତ ହେଲେ ଏଇଟାକୁ ସହଜରେ ପାର ହେଇଯାଇପାରିବ। ଛଅଟି ପୁତ୍ର ହତ୍ୟା କରାଗଲା ନା, ଦେବକୀଙ୍କର ଛଅଟି ପୁତ୍ର ହତ୍ୟା କରାଗଲା, ତାର ଅର୍ଥ ହେଉଛି ସେଇଟା। ଭାଗବତମ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଶ୍ଳୋକଟି, ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଦେବକୀ ଦେବକିଆ ଜଠରେ ଗର୍ଭମ ସେଚାକ୍ଷ୍ୟ ଧାମ ମହାମକମ ତତ୍ ସନ୍ନିକୃଷ୍ଟ ରୋହିଣିଆ ଉଦରେ ସନ୍ନିବେଶୟ। ଛଅଟି ପୁତ୍ର ମରିବା ମାନେ ମୃତ୍ୟୁ କଂସ ହତ୍ୟା କଲା ପରେ ସପ୍ତମ ପୁତ୍ର ହେଉଛନ୍ତି ବଳରାମ ଆସିଲେ। ତେଣୁ ଭଗବାନ କୃଷ୍ଣ ବୈକୁଣ୍ଠ ଲୋକରୁ ତାଙ୍କୁ ପଠାଇଲେ, ଅନ୍ତରଙ୍ଗା ଶକ୍ତିକୁ, ଅନ୍ତରଙ୍ଗା ମାୟାକୁ ପଠାଇଲେ, ଯାଅ ମୋର ଦେବକିଆ ଦେବକିଆ କ'ଣ ଜଠରେ ଗର୍ଭମ ଯେଉଁ ଆସିଗଲା, ସପ୍ତମ ଗର୍ଭ ଆସିଗଲା, ସେ ସାକ୍ଷାତ ଧାମ ଇଏ ହେଉଛି ଶେଷ, ଅନନ୍ତଦେବ ଆସିଲେ, ମୋର ଧାମ ସିଏ ଧାମ ମାମକମ ତତ୍ ସନିକୃଷ୍ଟ, ତାଙ୍କୁ ନେଇକିରି ଆକର୍ଷଣ କରିକିରି ତତ୍ ସନିକୃଷ୍ଟ ରୋହିଣିଆ ଉଦରେ ରୋହିଣୀଙ୍କର ଉଦରେ ସ୍ଥାନ ସ୍ଥାପନ କର। ଏହି ଶ୍ଳୋକରେ ଭାସ୍କର ପ୍ରଭୁପାଦ ମହାରାଜ କହିଛନ୍ତି ଷଡ଼ଗର୍ଭ, ଏ ଯେଉଁ ଛଅଟି ପୁତ୍ର ମୃତ୍ୟୁବରଣ କଲେ ହେଉଛି ଷଡ଼ଗର୍ଭ, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ। ଯେମିତି ଦେବକୀ ସବୁବେଳେ କଂସକୁ ଭୟ କରୁଥିଲେ, ସେହିଭଳି ଭାବରେ ଆମେ ମଧ୍ୟ ମାଟେରିଆଲ ଆସୋସିଏସନ୍କୁ ସେହିଭଳି ଭାବରେ ଭୟ କରିବା। ଭୟ କଲେ ଆସ୍ତେ ଆସ୍ତେ ଆମର ଏଇସବୁ ଛଅଟି ଯେଉଁ ରହିଛି ରିପୁ, ଏସବୁ ରିପୁ ଦୂର ହେବ। ତେଣୁ ଏ ଦେଖ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କେତେ ସୁନ୍ଦର କଥା କହିଛନ୍ତି। ମୁଁ ପଢ଼ି ବୁଝିପାରୁନଥିଲି ସଂସ୍କୃତ, କିନ୍ତୁ ଯେତେବେଳେ ଦେଖିଲି ବଙ୍ଗଳା ଭାଷାର ଅନୁବାଦ, ଅଗସ୍ତି ଯେମିତି ପାହାନ କରିଦେଇଥିଲେ, ଚଳୁ ଭଳି ପାହାନ କରିଦେଇଥିଲେ, ସେହିଭଳି ଭାବରେ ଐଶ୍ୱର୍ଯ୍ୟ ଜ୍ଞାନ ସ୍ମୃତି ହେଉଛି ବର୍ତ୍ତମାନ ଭଗବାନ ବିରହରେ, କିନ୍ତୁ ସେ ପାହାନ କରିଦେଇ, ସେ ମୋର ପୁଅ ଐଶ୍ୱର୍ଯ୍ୟ ହେଲେ କ'ଣ ହେଲା, ସେ ମୋର ପୁଅ, ଏଇ ଜ୍ଞାନ, ଏଇ ହେଉଛି ମାଧୁର୍ଯ୍ୟ ଭାବ, ଇଏ ହେଉଛି ତଫାତ୍। ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଭିତରେ ତଫାତ୍ ହେଉଛି, ବସୁଦେବ ଏବଂ ନନ୍ଦ ମହାରାଜ ଭିତରେ ତଫାତ୍ ହେଉଛି। ସେଥିପାଇଁ କୁନ୍ତୀଦେବୀ ସ୍ତୁତିରେ କହିଲେ, ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ସେ କହିଲେ, କୃଷ୍ଣାୟ ବାସୁଦେବାୟ ଦେବିକୀ ନନ୍ଦନାୟ ଚ ନନ୍ଦ ଗୋପକୁମାରାୟ ଗୋବିନ୍ଦାୟ ନମୋ ନମଃ। ଏ ସ୍ତୁତିରେ, ଏ ଶ୍ଳୋକରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏ ଭାଷ୍ୟ ଦେଇଛନ୍ତି। କୁନ୍ତୀଦେବୀ ବସିଛନ୍ତି, ଭଗବାନ ବସିଛନ୍ତି ରଥ ଉପରେ, ମହାଭାରତ ଯୁଦ୍ଧ ଶେଷ ହୋଇଯାଇଛି, ଭଗବାନ ତାଙ୍କୁ ରାଜ୍ୟ ଶାସନ ଦେଇଦେଲେ, ଯୁଧିଷ୍ଠିର ମହାରାଜ ରାଜ୍ୟ ଦେଇଦେଲେ, ତାଙ୍କର ମିଶନ ଫୁଲଫିଲ୍ ହୋଇଗଲା, ଧର୍ମ ସ୍ଥାପନ କରିବେ ସବୁ ହୋଇଗଲା, ଅସୁରମାନଙ୍କୁ ହତ୍ୟା କଲେ, ସାଧୁମାନଙ୍କୁ ରକ୍ଷା କଲେ, ଧର୍ମ ସ୍ଥାପନ କଲେ, ସବୁ ହୋଇଗଲା, ଭଗବାନ ଫେରିବେ। କିନ୍ତୁ ଉତ୍ତରା ଆସି ପହଞ୍ଚିଗଲେ, ପାହାଇ ପାହାଇ ମହାଯୋଗିନ ମୋତେ ରକ୍ଷା କର ପ୍ରଭୁ। ତେଣୁ ଭଗବାନ ବସିଛନ୍ତି ରଥ ଉପରେ, ଗୋଟିଏ ଅଂଶରେ ନିଜକୁ ବିସ୍ତାର କରି ଉତ୍ତରାଙ୍କ ଗର୍ଭରେ ପ୍ରବେଶ କରି ପରୀକ୍ଷିତ ପରୀକ୍ଷିତ ତାଙ୍କ ନାଁ ହୋଇନଥିଲା, ପରେ ପରୀକ୍ଷିତ ହେଲା, ସନ୍ତାନକୁ ରକ୍ଷା କଲେ, ଗର୍ଭସ୍ଥ ସନ୍ତାନକୁ ରକ୍ଷା କଲେ। ସେଥିପାଇଁ ତାଙ୍କ ନାଁ ହେଲା ବିଷ୍ଣୁ ରାତ, ବିଷ୍ଣୁ ରକ୍ଷା କଲେ, ସେ ବିଷ୍ଣୁ ରାତ ତାଙ୍କ ନାମ ହେଲା ପରୀକ୍ଷିତ। ତାଙ୍କର ଅନେକ ନାମ ରହିଛି, ପରୀକ୍ଷିତ କାହିଁକି ହେଲା ସବୁ ରହିଛି କଥା। ତେଣୁ ଏଇଟାକୁ କୁନ୍ତୀଦେବୀ ଦେଖିଲେ, ତେଣୁ ଯେତେବେଳେ ଭଗବାନ ଯିବା ପାଇଁ ବସିଲେ, ତାଙ୍କୁ ରକ୍ଷା କରିଦେଲେ, ପାଣ୍ଡବ ପାଞ୍ଚ ଜଣଙ୍କୁ ମଧ୍ୟ ଅର୍ଜୁନ ଏ କ'ଣ ଅଶ୍ୱତ୍ଥମା ବ୍ରହ୍ମାସ୍ତ୍ର ଛାଡ଼ିଥିଲା, ତାଙ୍କୁ ମଧ୍ୟ ରକ୍ଷା କଲେ, ପୁତ୍ରକୁ ରକ୍ଷା କଲେ, ସନ୍ତାନକୁ ରକ୍ଷା କଲେ, ଅନ୍ତିମ ପାଣ୍ଡବ ବଂଶଧର ଅନ୍ତିମ ବଂଶଧର ଥିଲେ, ତାଙ୍କୁ ରକ୍ଷା କଲେ। ଯେତେବେଳେ ଫେରିବା ପାଇଁ ବସିଛନ୍ତି, କୁନ୍ତୀଦେବୀ ସ୍ତୁତି କଲେ, ଛବିଶଟି ଶ୍ଳୋକ ରହିଛି ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ, ତା ଦେହରୁ ଗୋଟେ ସ୍ତୁତି, କୃଷ୍ଣାୟ ବାସୁଦେବାୟ, ହେ କୃଷ୍ଣ ତମକୁ କୃଷ୍ଣ ବାସୁଦେବ, ତମେ ହେଉଛ ବାସୁଦେବଙ୍କର ପୁତ୍ର ବାସୁଦେବ, ଯଦି କହିବେ ଭଗବାନ କହିବେ ଗୁଆ ପିଉସ ନାନୀ, ତମେ ମୋତେ କ'ଣ ଭଗବାନ ବୋଲି କହୁଛ, ମୁଁ ହେଉଛି ତମର କ'ଣ ପୁତ୍ରା ନା, ମୁଁ କ'ଣ ତମର କ'ଣ ତମର ମୁଁ କ'ଣ ଭଗବାନ ନା ବାସୁଦେବ, ମୁଁ ତମ ଭାଇଙ୍କର ପୁତ୍ର ପରା, ମୁଁ ତୁମ ଭାଇଙ୍କର ବସୁଦେବ ପୁତ୍ର ପୁତ୍ରା ମୁଁ ତୁମର ମୋତେ ଭଗବାନଙ୍କୁ ନା ତୁମେ ବାସୁଦେବ ବସୁଦେବଙ୍କ ପୁତ୍ର ହେଲେ କ'ଣ ହେବ ତୁମେ ବାସୁଦେବ ଶୁଦ୍ଧ ସ୍ଥିତିର ଶୁଦ୍ଧ ସତ୍ୟ ସ୍ତରର ବାସୁଦେବାୟ ଦେବକୀ ନନ୍ଦନାୟ ବାସୁଦେବଙ୍କ ଠାରୁ ବସୁଦେବ ଯେତିକି ଧନ୍ୟ ନୁହନ୍ତି ତା'ଠୁ ଅଧିକ ଧନ୍ୟ ହେଉଛନ୍ତି ଦେବକୀ ନନ୍ଦନ କାହିଁକି ନା ତାଙ୍କ ଗର୍ଭରେ ରହିଲେ ଭଗବାନ କାହିଁକି ଭଗବାନ ମାଆଙ୍କ ଗର୍ଭରେ ସାଧାରଣତଃ ଲୋକମାନେ ଦଶ ମାସ ରୁହନ୍ତି ଭଗବାନ କେତେ ଦଶ ମାସ ରହିଲେ ନାହିଁ କାହିଁକି ଭଗବାନ ରହିଥିଲେ ଆଠ ମାସ ଆଚାର୍ଯ୍ୟ ଜଣେ କହନ୍ତି କଂସକୁ ଠକିବା ପାଇଁ କଂସ ଗଣିକି ରଖୁଛି ନା ସମୟ ଗୋଟେ ଦିନ ଗଲା ଦୁଇ ଦିନ ଗଲା ତା'ର ମୃତ୍ୟୁର କଥା ଯେମିତି ବର୍ତ୍ତମାନ କରୋନା ପାଇଁ ଯେଉଁ ଭୟ ରହିଛି ସେହିଭଳି ଭାବରେ ତା'ର ଭୟ ଥିଲା ହିସାବ କରୁଥିଲା ଟିକନିକ୍ କରି ହିସାବ କରୁଥିଲା କ୍ୟାଲେଣ୍ଡରରେ ଲୋକମାନଙ୍କୁ ନିଯୁକ୍ତି କରିଥିଲା ହିସାବ କର ଭୁଲ ନ ହେବ ଯେମିତି ନିଜେ ମଧ୍ୟ ହିସାବ କରୁଥିଲା ଆଜି ଗୋଟେ ଦିନ ଗଲା ଦଶ ମାସ ଦଶ ଦିନ କଥା କୁହାଯାଏ ଗର୍ଭରେ ରୁହେ ସନ୍ତାନ ତେଣୁ ଦେଖିଲେ ଆଠ ମାସରେ ଭଗବାନ ଜାତ ହେଇଗଲେ ଗର୍ଭସ୍ଥ ବାହାରି ପଡ଼ିଲେ ନିଷ୍କ୍ରାନ୍ତ ହେଲେ କଂସକୁ ଠକିବା ପାଇଁ ଆଠ ମାସ ରହିଥିଲେ ମାଆଙ୍କ ଗର୍ଭରେ ତେଣୁ ମାଆଙ୍କ ଗର୍ଭରେ ରହିଲେ ଆଠ ମାସ କେତେ ଦେବକୀ ସା ଦେବକୀ ଜଗନ୍ ସର୍ବଜଗନ୍ ନିବାସା ନିବାସ ଭୂତା ନିତରାଙ୍ଗ ନ ରହେ ଯେ ଦେବକୀ ଭଗବାନ ତାଙ୍କର ହୃଦୟରେ ରହିଛନ୍ତି ଗର୍ଭରେ ରହିଛନ୍ତି କେତେ ତାଙ୍କର ନ ହୋଇଥିବ ତାଙ୍କ ସୌନ୍ଦର୍ଯ୍ୟ ଏ କଥା କହିଛି ସୁଖଦେବ ଗୋସ୍ୱାମୀ ବହୁତ ଦୁଃଖରେ କହୁଥିଲେ ଏ ଶ୍ଳୋକଟି ତେଣୁ କଂସ ଦେଖି ମୋତେ ଆଶ୍ଚର୍ଯ୍ୟ ହୋଇଗଲା ଆହୁ ମୋ ମେ ପ୍ରାଣ ହର ହରି ଗୁହା କଂସ ଯିଏ ଯେତେବେଳେ ଶୁଣିଥିଲା ଆକାଶବାଣୀ ହତ୍ୟା କରିବା ପାଇଁ ବସିଯାଇଥିଲା ଦେବକୀଙ୍କୁ ଭଉଣୀ ପୁଣି ବିବାହର ଅବସର କିନ୍ତୁ ସେଇ କିଛି ଚିନ୍ତା କଲା ନାହିଁ ହତ୍ୟା କରିଦେବା ପାଇଁ ବସିଥିଲା ଆକାଶବାଣୀ ଶୁଣି ତାଙ୍କର ଅଷ୍ଟମ ଗର୍ଭ ତତେ ହତ୍ୟା କରିବ ଛଅଟି ପୁତ୍ରକୁ ହତ୍ୟା କରିଥିଲେ ସପ୍ତମ ପୁତ୍ର କୁଆଡ଼େ ଚାଲିଗଲେ ଜଣାପଡ଼ିଲା ନାହିଁ ଅଷ୍ଟମ ଗର୍ଭ ଯେତେବେଳେ ଆସିଗଲା କଂସର ଚିନ୍ତା ବଦଳିଗଲା କହିଲା ଆରେ ଇଏ ମୋର ସେଇ ଭଉଣୀ ନା ଆଉ କିଏ ରଖିମାନେ ପଚାରିଲା ଆରେ ମୋ ଭଉଣୀ କାହିଁ ନା ଆଜ୍ଞା ସେଇ ପୁରା ଠିଆ ହେଇକି ବସିଛନ୍ତି ଯେ ନା ଇଏ ମୋ ଭଉଣୀ ନା ହଁ ସେ ଇଏ ହଉ ମେ ପ୍ରାଣ ହର ହରି ଗୁହା ଇଏ ସେଇ ଦେବକୀ ଯେ କ୍ରନ୍ଦନ କରୁଥିଲା ଭୟରେ ଥର ରହୁଥିଲା ଆଜି କେତେ ଆନନ୍ଦ ଆନନ୍ଦରେ ହସ ହସ ହେଉଛି ସବୁ ମୁଖ ଇଏ ସେଇ ନା ହଁ ସତ କହୁଛି ଇଏ ସେଇ ନା ହଁ ଇଏ ସେଇ ଆରେ ଓ ନିଶ୍ଚିନ୍ତ ଭାବରେ ମୋର ଯେ ପ୍ରାଣକୁ ହରଣ କରିବ ସେ ହରି ତାଙ୍କର ଗୁହାରେ ରହିଯାଇଛନ୍ତି ତାଙ୍କ ଗର୍ଭରେ ରହିଯାଇଛନ୍ତି ତାପରେ ଚିନ୍ତା ବଦଳିଗଲା ତା'ର ତେଣୁ ଏହିଭଳି ଭାବରେ ଦେବକୀ ସବୁବେଳେ ଭୟ କରୁଥିଲେ ସେହିଭଳି ଭାବରେ ଭକ୍ତ ସବୁବେଳେ ମାଟ୍ରିଲ ଆସୋସିଏସନ୍ ସେହିଭଳି ଭାବରେ ଭୟ କରିବ ଇଏ ସାତ ସମୁଦ୍ର ଭଳି କିନ୍ତୁ ସେ ଚଳୁ କରିଦେବେ ତାଙ୍କର ସବୁ କାମ କ୍ରୋଧ ଲୋଭ ମୋହ ମଦ ଆଶ୍ଚର୍ଯ୍ୟ ସବୁ ଚାଲିଯିବ ସେଇଟାକୁ ରାଇଟ୍ଲି ଏନ୍ଗେଜ୍ କରାଯିବ କାମ କୃଷ୍ଣ କର୍ମାର୍ପଣେ କ'ଣ ନରୋତ୍ତମ ଦାସ ଯାହାକୁ ପ୍ରେମଭକ୍ତି ଚନ୍ଦ୍ରିକା ରଚନା କରିଛନ୍ତି କାମ କୃଷ୍ଣ କର୍ମାର୍ପଣେ କାମ ଯେଉଁ ରହିଛି କୃଷ୍ଣଙ୍କର କର୍ମ ପ୍ରତି ଅର୍ପଣ କଲେ ସେ କାମଟି ବିନିଯୋଗ ହୋଇଯିବ କ୍ରୋଧ କ'ଣ ଭକ୍ତ ବିଦ୍ୱେଷୀ ଜଣେ ବା ଭଗବାନଙ୍କ ବିଦ୍ୱେଷୀ ଜଣେ ହନୁମାନଜୀ ଜାଳିଦେଲେ ଲଙ୍କାକୁ ଜାଳିଦେଲେ ଇଏ କ'ଣ ଇଏ କ୍ରୋଧ ଲୋଭ ଲୋଭ ଯେଉଁ ରହିଛି ଲୋଭ ଆମକୁ କ'ଣ କାମ କ୍ରୋଧ ତଥା ଲୋଭ ଆତ୍ମା ତସ୍ମାତ୍ ଏତେ ତ୍ରଙ୍କ ଏ ତିନୋଟି ହେଉଛି ନରକର ଦ୍ୱାର କାମ କ୍ରୋଧ ଲୋଭ ଏତେ ପ୍ରକାର ସବୁ ଅସୁର ସ୍ୱଭାବ ରହିଛି ତିନୋଟି ହେଉଛି ନରକର ଦ୍ୱାର କିନ୍ତୁ ଏହି ଲୋଭଟାକୁ ରାଇଟ୍ଲି ଏନ୍ଗେଜ୍ କରିହେବ କିଭଳି ଭାବରେ ଲୋଭେ ଲୋଭ କ'ଣ ନା ସାଧୁ ସଙ୍ଗେ ହରି କଥା ସାଧୁ ସଙ୍ଗରେ ହରି କଥା ଶ୍ରବଣ ଏହି ଲୋଭ ଏ ଲୋଭଟାକୁ ଏନ୍ଗେଜ୍ କରିବା ଲୋଭ କାମ କ୍ରୋଧ ଲୋଭ ମଦ ମହାଶ୍ଚର୍ଯ୍ୟ କଥା କୁହାଯାଏନି ଆଉ ସବୁ ଛଅଟି ରହିଛି ଆଉ ପାଞ୍ଚଟି କଥା ବ୍ୟବହାର କରାଯାଇଛି ତେଣୁ ଏହିଭଳି ଭାବରେ ଯେଉଁ ବେଗ ରହିଛି ପ୍ରେମ ପ୍ରସର ବିଭଳ ଏଠି ଯେମିତି ଅଗସ୍ତ୍ୟ ଋଷି ଚଳୁ କରିଦେଇଥିଲେ ସେହିଭଳି ଭାବରେ ଚଳୁ କରିଦେଲେ ଐଶ୍ୱର୍ଯ୍ୟକୁ ଚିନ୍ତା ହେଲା ନାହିଁ ଇଏ ମୋର ପୁତ୍ର ଇଏ ଭଗବାନ ହେଲେ ବି ଇଏ ମୋର ପୁତ୍ର ସେହିଭଳି ଭାବରେ ଜ୍ଞାନ ଥିଲା କ'ଣ ସେଇ ଭଗବାନ କୃଷ୍ଣ ଯେତେବେଳେ ଆସିଥିଲେ କ'ଣ ମହାପ୍ରଭୁ ରୂପରେ ଗୌରାଙ୍ଗ ମହାପ୍ରଭୁ ରୂପରେ ତାଙ୍କର ପିତା ଜଗନ୍ନାଥ ମିଶ୍ର ମଧ୍ୟ ଦେଖୁଥିଲେ ଏହିଭଳି ଭାବରେ ତାଙ୍କର ଐଶ୍ୱର୍ଯ୍ୟ ରାତିରେ ସ୍ୱପ୍ନ ଦେଖୁଛନ୍ତି ବ୍ରାହ୍ମଣ ଆସି କହୁଛନ୍ତି ଦେଖ ତୁମେ ପୁତ୍ରକୁ ବାଡ଼ଉଛ ସେ ପୁଅ କିଏ ଜାଣିଛ ତୁମର ନା କିଏ ନା ସେ ଭଗବାନ ଆମର ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ ଯେତେବେଳେ ମା' ଯଶୋଦା ବାନ୍ଧିଦେଲେ କୃଷ୍ଣଙ୍କୁ ବାନ୍ଧିଦେଲେ ସେଦିନ ସେ ସମୟରେ ରୋହିଣୀ ମା ଆଉ ବଳରାମ ଯାଇଥିଲେ କେଉଁଠି ଗୋଟେ ଅନ୍ୟ କାର୍ଯ୍ୟରେ ଗୋଟେ ଯାଇଥିଲେ ବା କୁଆଡ଼େ ଯାଇଥିଲେ ଗୋଟେ କାର୍ଯ୍ୟରେ ଇଏ ଫେରିକି ଆସିଲେ ଦେଖିଲେ କୃଷ୍ଣ କନ୍ଦନ କରୁଛନ୍ତି, ବନ୍ଧିକି ରହିଛନ୍ତି, ସାଙ୍ଗମାନେ ସେଇଠି ଅଛନ୍ତି, କେହି କିଛି କରୁନାହାନ୍ତି। ସେ ପଚାରିଲେ କ'ଣ ହେଲା, କୃଷ୍ଣ କିଏ ବାନ୍ଧିଲା, ନା ମାଆ ବାନ୍ଧିଛନ୍ତି, ମାଆ ବାନ୍ଧିଛନ୍ତି, କ୍ରୋଧ ଆସିଗଲା। ଯେମିତି ଭଗବାନ ରାମଚନ୍ଦ୍ରଙ୍କର ରାତି ପାହିଲେ ରାଜା ହୋଇଥାନ୍ତେ, ରାଜା ହୋଇଥାନ୍ତେ, ଦେଖିଲେ କ'ଣ ନା କ'ଣ 14 ବର୍ଷ ବନବାସ। ଲକ୍ଷ୍ମଣ ଯେତେବେଳେ ଆସି ଶୁଣିଲେ ଖବର ପାଇଲେ ଏଇଭଳି ଭାବରେ ଦଶରଥ, ହଁ ମୁଁ ଯାଇକି ଏବେ କାଟି ପକାଇବି, ଦଶରଥ ମୁଣ୍ଡ କାଟିଦେବି ଏବେ ଯାଇକିରି, ଏଇଭଳି ଭାବରେ କହିଥିଲେ, କ୍ରୋଧ ଆସିଯାଇଥିଲା। ତେଣୁ ଇଏ ମଧ୍ୟ ସେଇଭଳି ଭାବରେ କ'ଣ ଯେଉଁ କ୍ରୋଧ ଆସିଲା, ଯେଉଁ କ'ଣ ଲକ୍ଷ୍ମଣ ଦେବ କ'ଣ କଥା ଥିଲା, କ୍ରୋଧ ଯେଉଁ ଆସିଲା, କ୍ରୋଧଟା ଏଇଭଳି ଭାବେ ବ୍ୟବହାର କରାଯିବ, ଗୋଟେ କ'ଣ କହିଲା କଥା, ଲିଙ୍କ ଫେଲିଅର୍ ହୋଇଗଲା। ଠିକ୍ ଅଛି, ଏ ଯେଉଁ ରହିଛନ୍ତି ଯେତେବେଳେ କହିଲେ ଯେଉଁ ଐଶ୍ୱର୍ଯ୍ୟ ଦେଖାଇଲେ କହିଲେ ସେ ଲିଙ୍କଟା ଆପଣ ରିଷ୍ଟୋର୍ କରିଦେଲେ, ବଳରାମ ଯାଇକି କହିଲେ ଯଶୋଦା ମାଆଙ୍କୁ, କହିଲେ ମାଆ ତୁମେ ବାନ୍ଧିଛ କୃଷ୍ଣଙ୍କୁ, କ୍ରୋଧକୁ ସମ୍ବରଣ କରି କହୁଛନ୍ତି, ହଁ କ'ଣ ହେଲା କି, ନା କ'ଣ ଦୁଷ୍ଟ ହେଉଥିଲା ବାନ୍ଧି ଦେଇଥିଲି, ନା ଜାଣିଛ ସେ କିଏ, ନା କିଏ ସିଏ, ନା ସିଏ ହେଉଛନ୍ତି ସେଇ ନୃସିଂହଦେବ, ସତ୍ୟଯୁଗରେ ଆସିଥିଲେ, ଯେ ପ୍ରହ୍ଲାଦ ରକ୍ଷା କରିଥିଲେ, ହିରଣ୍ୟକଶିପୁ ବଦ୍ଧ କରିଥିଲେ, ନା ସତ୍ୟରେ, ନା ହଁ ସିଏ ହେଉଛନ୍ତି ସେଇ ବାମନ ଦେବ, ସତ୍ୟଯୁଗରେ ଆସିଥିଲେ, ଗୋଟିଏ ପାଦ ବଢ଼େଇ ଦେଇଥିଲେ, ବୈକୁଣ୍ଠ ଲୋକରେ ଯାଇ ପହଞ୍ଚିଗଲା ତାଙ୍କର ପାଦ, ନା ସତ୍ୟରେ, ନା ହଁ ଯାହା ଯୁଗରେ ସିଏ ହେଉଛନ୍ତି ରାବଣ, ରାବଣ ରୂପରେ ଆସିଥିଲେ, ସରି ରାମ ରୂପରେ ଆସିଥିଲେ, ରାବଣକୁ ହତ୍ୟା କରିଥିଲେ, ଏଇଭଳି ଭାବରେ ସିଏ, ନା ଆଉ ତୁ କିଏ, ନା ମୁଁ ହେଉଛି ସେଇ ରାମ, ରାମଙ୍କର ଯିଏ ଥିଲେ ଲକ୍ଷ୍ମଣ, ମୁଁ ହେଉଛି ସେଇ ବଳରାମ, ମୋର ମୁଁ ସମଗ୍ର ପୃଥିବୀକୁ ଧାରଣ କରିଛି, ବିଶ୍ୱବ୍ରହ୍ମାଣ୍ଡକୁ ଧାରଣ କରିଛି, ଫୁଙ୍କି ଦେଇ ଯେଉଁ ରହିଛି ପ୍ରଳୟ ସମୟରେ ନିଆଁ କ୍ରୋଧ ଅଗ୍ନି ବାହାରିବ, ସବୁ ଚର୍ଚ୍ଚର ଚର୍ଚ୍ଚର ହେଇକି ଜଳିଯିବ, ସବୁ ବିଶ୍ୱବ୍ରହ୍ମାଣ୍ଡ ଜଳିଯିବ ସବୁ, ହଁ ନା ସତ୍ୟରେ, ନା ହଁ ନା ଆଉ କେଉଁଠି ନଥିଲା ଘର, ମୋର ଏଇ ଘରେ ସବୁ ଦୁଇ ଜଣ ଯାକ ଆସି ପହଞ୍ଚିଗଲ, କହିକି ବାଡ଼ି ଯେତେବେଳେ ଯାଇଲେ ସେତେବେଳେ ବଳରାମ ଦୌଡ଼ିଲେ, ତାଙ୍କର ଐଶ୍ୱର୍ଯ୍ୟ ଚାଲିଗଲା। ତେଣୁ ସେଇଭଳି ଭାବରେ ଇଏ ଯେଉଁ ରହିଛନ୍ତି ଜଗନ୍ନାଥ ମିଶ୍ର, ଏ ବ୍ରାହ୍ମଣ ଜଣଙ୍କ କହିଲେ ତୁମର ସେ ପୁତ୍ର ସେ ହେଉଛନ୍ତି ଭଗବାନ, ତାଙ୍କୁ ସେଇଭଳି ଭାବରେ ତୁମେ ତାଙ୍କୁ ପିଟୁଛ, ତାଙ୍କୁ ବାଡ଼ଉଛ, ବାଡ଼େଇ ନାହାନ୍ତି, ଯାଇଥିଲେ ବାଡ଼ିକି ଧରିକି ବାଡ଼େଇବା ପାଇଁ, ଯେଉଁ ଭଗବାନଙ୍କର ଜାହ୍ନବୀ ତଟ ମନ ଜଗମନ ଲିଭା, ଜାହ୍ନବୀ ତଟରେ ବହୁତ ଲୀଳା ହେଇଥିଲା ଭଗବାନଙ୍କର, ତେଣୁ ଯାହା ହଉ, ତେଣୁ ଯେତେବେଳେ ଯାଇ ପହଞ୍ଚିଲେ ଏ ଯେଉଁ ଇଏ କହିଲେ ଜଗନ୍ନାଥ ବିଷୟରେ କହିଲେ, କହିଲେ କ'ଣ ହେଲା, ସେ ଭଗବାନ ହେଲେ କ'ଣ ହେବ, ସେ ମୋ ପୁଅ ନା ଆଉ କାହାର ପୁଅ, ତୁମର ପୁଅ, ମୁଁ ଯଦି ତାକୁ ଶାସନ ନ କରିବି କ'ଣ ହେବ, ଫଳ କ'ଣ ହେବ ଜାଣିଛ, ଚାଣକ୍ୟମୁନି କହିଲେ ତାଡ଼ୟନ ପଞ୍ଚବର୍ଷ ଲାଳୟନ ପଞ୍ଚବର୍ଷାଣୀ, ପଞ୍ଚବର୍ଷ ଲାଳନ କରିବେ, ଆଉ 10 ବର୍ଷାଣୀ ତାଡ଼ୟେତ୍, 10 ବର୍ଷ ତାଡ଼ନ କରିବେ, ଶାସନ କରିବେ, ତାପରେ 16 ବର୍ଷ ହୋଇଗଲେ ମିତ୍ରବତ୍, ଲାଳନେ ବହବ କ'ଣ, ଲାଳନେ ବହବ ଦୋଷା, ତାଡ଼ନେ ବହବ ଗୁଣା, ବା ଏମିତି ଗୋଟେ ରହିଛି, କିନ୍ତୁ ପୁତ୍ର ତ ଶିଷ୍ୟ ତ ତାଡ଼ୟେତ୍ ନ ତୁ ଲାଳୟେତ୍, ପୁତ୍ର ଏବଂ ଶିଷ୍ୟକୁ ତାଡ଼ନ କରିବ, ଲାଳନ କରିବ ନାହିଁ, ଏ ଚାଣକ୍ୟ ମୁନିଙ୍କର ବାକ୍ୟ ରହିଛି, କ'ଣ ସେଇଟା କ'ଣ ଚାଣକ୍ୟ ନୀତିବାକ୍ୟ, ନୀତିବାକ୍ୟ ଏଇଟା ନୀତିବାକ୍ୟ। ତେଣୁ ଏହିଭଳି ଭାବରେ ଚଳୁ କରିଦେଲେ ନନ୍ଦ ମହାରାଜ, ପୁଅର ଐଶ୍ୱର୍ଯ୍ୟ ସ୍ମରଣ କରି ଆଉ କହିପାରିଲେ ନାହିଁ, ମନରେ ଚିନ୍ତା କରୁଛନ୍ତି, କିନ୍ତୁ ଚଳୁ କରିଦେଲେ, ସେ ଯାହା ହେଲେ ମଧ୍ୟ ସେ ପୁଅର ପୁତ୍ର, ଆମେ ଶୁଣିବା ଉଦ୍ଧବ ସନ୍ଦେଶ ଆସିବ କାଲି କହିବେ, ସିଏ ଆଜି ଶେଷ ହୋଇଗଲା ନନ୍ଦ ମହାରାଜ, ଯେତେ କହିବେ ସେସବୁ ଚଳୁ କରିଦେବେ, ତାଙ୍କର ଐଶ୍ୱର୍ଯ୍ୟକୁ ଚଳୁ କରିଦେବେ, ଯେମିତି ଅଗସ୍ତ୍ୟ ମୁନି ଚଳୁ କରିଦେଇଥିଲେ। ତେଣୁ ଏ ଶ୍ଳୋକର ଭାଷାରେ ସନାତନ ଗୋସ୍ୱାମୀ କଥା କହୁଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି, ସ୍ୱତ ହେବ କୃଷ୍ଣାନୁରକ୍ତଧି, ଆମେ ପ୍ରାକ୍ଟିସ୍ କରୁଛେ, ଆମର ଏଇ ସାଧନ ଭକ୍ତି, ଆର ଉଦ୍ଦେଶ୍ୟ ହେଉଛି କ'ଣ, ସାଧନ ଭକ୍ତିର ଉଦ୍ଦେଶ୍ୟ କ'ଣ, ଭକ୍ତିର ସ୍ୱାମୀ ସୁନ୍ଦର ବର୍ଣ୍ଣନା କରାଯାଇଛି, ଆମେ ଯେଉଁ ସାଧନ ଭକ୍ତି କରୁଛେ, ଆଦୌ ଶ୍ରଦ୍ଧା, ଆମର କିଛି ଶ୍ରଦ୍ଧା ରହିଛି, ସେଥିପାଇଁ ସାଧୁ ସଙ୍ଗ କଲେ, ତଥା ସାଧୁ ସଙ୍ଗ ଏ ସାଧନ ଭକ୍ତି, ଆମର ପ୍ରେମ ମାନେ କ'ଣ ରାଗାନୁକ ଭକ୍ତି ନୁହଁ, ଆମେ ଭଗବାନ ଭୁଲି ଯାଇଥିଲେ, ବହୁ ଭାଗ୍ୟ ଫଳରେ ଆମେ ଜଣେ ସାଧୁଙ୍କର କୃପା ପ୍ରାପ୍ତ ହେଲେ ଆଜି साधुसंग करुचे भगवान कथा श्रवण भगवान भजन करुचे आदु सदा तथा साधुसंग भजन क्रिया साधुसंग करी जब भजन करूना भगवान कथा शुणुना भजन होना भजन क्रिया भजन कले अनर्थ निवृत्ति हे ना अनर्थ रही यही काम क्रोध लोभ इत्यादि ये सब अनर्थ निवृत्ति जी अनर्थ निवृत्ति होती आम अग्रगति करुवा प्रथम है निष्ठा स्तर व्यक्तिर फास्ट पहात हो निष्ठा निष्ठा को आसीगले आहरी उन्नति करवा आत्यम भागवत सेवा प्रतिदिन भागवत सेवा करवा ग्रंथ भागवत भक्त भागवत ये सेवा दुईटा सेवा भागवत सेवा सेवा कले आम उन्नति करवा अनर्थ निवृत्ति हे निष्ठा तक रुचि आसव रुचि कहले आनंद आसव टेस्ट आम जाना भागवत कथार एत रस रही आम जापार प्रथम रुचि आसव से समय आसक्ति आसव आसक्ति अनुरक्त धी जमी आसक्ति कहगला आसक्ति आसक्ति उपर रही कौन भाव निष्ठा रुचि आसक्ति भाव सात ये हूँ प्रेम आसला प्रेम स्तर आसला साधन भक्तिर स्तर प्रेम भक्ति तापर आसला रागन स्नेह मान प्रणय राग अनुराग भाव महाभाव ये विभिन्न प्रकार रही स्तर रही तेणु ये बात्सल भाव रे बात्सल भाव रे से जो रही माधुर्य रही ऐश्वर्य ज्ञान को चढ़ु करदे से विराट ऐश्वर्य भगवान को रही चढ़ु करदे अगस्त ऋषि भाई चढ़ु करदे सनातन गोस्वामी कहते स्वतएव कृष्णान रक्त दी ताकि प्राक्टिस करा पड़ ना दुई प्रकार भक्ति रही गोटे हूँ रागानुका भक्ति भक्ति संप्रसंद वर्णना कर गोटे हूँ साधन भक्ति गोटे हूँ रागानुका भक्ति रागन भक्ति पर वर्णना कर बर्तमान साधन भक्ति आम साधन साधन करुचे साधन सिद्धि हेले भावभक्ति स्तर को आसवा कि रागानुका भक्ति ये स्वतः आसव से स्वतः रागानुका भक्ति तेणु स्वतएव कृष्णान रक्त दी से ही स्वत जन्म रु से भाव रही नंद महाराज जन्म रु से भाव रही अनुरक्त दी पुनश इति पुणी कौन है इति एवं सम्यक स्मृतिया स्मृतिया प्रेम प्रसरण बेगन विहो स्मृतिया स्मृतिया स्मरण करी ये गोटे रही साहित्य रही विभिन्न प्रकार दोष रही साहित्य विभिन्न प्रकार दोष रही आपण मैंने जानते जितेबाद प्रथम स्कंद षोह अध्याय वर्णना कर चैतन्य चरितामृत जन थिले बहुत विद्वान पंडित थिले विद्वान पंडित केशव काश्मीर आप जानते काश्मीर से विद्वान थिले काश्मीर एत सरस्वती देवी कृपा प्राप्त होते ये विद्या पाई विद्या भिन्न हलानी तर गर्व आसीगला तेणु सी कहले विद्या द्वारा जय करी पृथ्वी को जय करी सब आसिले सब पंडित मान कौन ताक परास्त करी यही भावना आसला ये विद्या प्राप्त होकर भावना आसला तेणु से आसिले काश्मीर जिते सब रही पंडित मैंने काश्मीर सब बहुत विद्वान पंडित रहा काश्मीर ब्राह्मण मैंने अत्यंत विद्वान आम जवाहरलाल नेहरू थे काश्मीर पंडित ठीक है ना भूल कौन ना ना से पंडित थे नेहरू से पंडित मैंने ब्राह्मण कूल से पंडित थे ना कौन एम गोटे रही मन पड़े ठीक भाव जहाँ भी हूँ तेणु ये जो है विद्वान समझ काश्मीर परास्त करके आशी आसिले काशी विद्वान काशी से समय विद्वान बहुत विद्वान व्यक्ति थे यपर्तन मत रही काशी सब बर्तमान सब मायावादी हो जाती तेना काशी जो आसिले से ही समय से समय सब पंडित मान पर करदे सब पर हार मानले तापर आसी पहुँचले से समय नवदीप थिला बहुत विद्वान व्यक्ति मान सब रही थे पंडित मान भय करगले जमी आम करोना पाई जो भय आसोली भाव से भय आसी जाता निश्चिंत भाव परास्त हे यही भय आसी जाकर किंतु तर गोटे साहस था निमाई पंडित से महाप्रभु बोली जानु नी भाव निमाई पंडित निमाई पंडित बहुत ख्याति तेणु से मैंने भाविले जो विद्वान पंडित आसवे केशव काश्मीरी आमर पंडित को पठेदे सी तक सहित परास्त आलोचना करेंगे सही परास्त हेल्ले देखा आम तापर चिंता करवा कौन करवा आग यहाँ हो जाऊ तेणु ये जो बस सी चाहूल देखा करने भगवान ये भाव व्यवस्था कले देखा कर गोटे थर संध्या बेले बसी नदी कूल गंगा जाह्नवी नदी तटे जगमन लोभा ବହୁତ ସୁନ୍ଦର ଚନ୍ଦ୍ର ରାତି, ଚନ୍ଦ୍ର କିରଣ, ଗଙ୍ଗାର ଜଳ ଝଲମଲ ହେଉଛି, ସ୍ରୋତ କିରଣ ଶବ୍ଦ ହେଉଛି, ଗଙ୍ଗାର ଜଳର ସ୍ରୋତ ପ୍ରବାହରେ ଶବ୍ଦ ହେଉଛି, ବହୁତ ସୁନ୍ଦର ଶବ୍ଦ ଆସୁଛି, ବହୁତ ସୁନ୍ଦର ଶୋଭାମାନ ହେଉଛି। ସେହି ସମୟରେ ତାଙ୍କର ଛାତ୍ରମାନଙ୍କ ସହିତ ବସିଛନ୍ତି ନିମାଇ ପଣ୍ଡିତ ବସିଛନ୍ତି। ଇଏ ବିଦ୍ୱାନ ଇଏ ଦେଖିଲେ କେଶବ କାଶ୍ମୀର ଦେଖି ଜାଣିଗଲେ, କେଶବ କାଶ୍ମୀର ଦେଖି ଜାଣିଗଲେ ଯେ ଇଏ ହେଉଛନ୍ତି ସେହି ନିମାଇ ପଣ୍ଡିତ। ତେଣୁ ତାଙ୍କ ସହିତ କଥା କହିବା ପାଇଁ ଆରମ୍ଭ କଲେ। ତେଣୁ ନିମାଇ ପଣ୍ଡିତ ତାଙ୍କୁ ଦେଲେ, ଆସନ ଦେଲେ, ବସେଇଲେ, ସମ୍ମାନ କଲେ, କହିଲେ ମୁଁ ଶୁଣିଛି ଆପଣ ବହୁତ ବିଦ୍ୱାନ ବ୍ୟକ୍ତି, ଆପଣ ଗୋଟେ ଗଙ୍ଗା ନଦୀ ଏଇଠି ଅଛନ୍ତି, ଗୋଟେ ତାଙ୍କ ଗଙ୍ଗା ନଦୀରେ କିଛି କ'ଣ ତାକୁ ସ୍ତୁତି କରନ୍ତୁ, ସ୍ତୁତି କିଛି ଗାନ କରନ୍ତୁ। ଇଏ ବିଦ୍ୱାନ ପଣ୍ଡିତ ଯେମିତି କ୍ଷତ୍ରିୟକୁ ଯେତେବେଳେ ଯଦି ଆସିଯିବ ଆହ୍ୱାନ, ଯଦି ନିମନ୍ତ୍ରଣ ଆସିବ ସାର୍ ଆସନ୍ତୁ ଏଠି ଯୁଦ୍ଧ ହେବ, ସେ ବହୁତ ଆନନ୍ଦରେ ସୁଖୀନ କ୍ଷତ୍ରିୟ ପାର୍ଥ ଲଭନ୍ତି ଯୁଦ୍ଧ ବିଦ୍ୟୁଷିମ୍। କ୍ଷତ୍ରିୟକୁ ଯଦି ଆସିଗଲା ନିମନ୍ତ୍ରଣ କ'ଣ ଏ ଯୁଦ୍ଧ ହେବ, ସେ ବହୁତ ଆନନ୍ଦିତ ହେବେ। ଅର୍ଜୁନ କହିଲେ କଥଂ ସୁଖମ୍, ମୁଁ କେମିତି ସୁଖ ପାଇବି, ଖୁସି ପାଇବି ନା ଏଇ କ୍ଷତ୍ରିୟ ଏଇଭଳି ଭାବେ ଖୁସି ପାଇବ, ଯାହା ଭଗବତ ଗୀତା ପ୍ରଥମ ଅଧ୍ୟାୟରେ କହିଥିଲେ ଅର୍ଜୁନ, ତାକୁ ସବୁ ଖଣ୍ଡନ କରିଥିଲେ ଭଗବାନ ଦ୍ୱିତୀୟ ଅଧ୍ୟାୟରେ। ତେଣୁ ଇଏ ହେଉଛି ବ୍ରାହ୍ମଣଙ୍କର ବିଦ୍ୱାନ ପଣ୍ଡିତ, ତାଙ୍କୁ ଯେତେବେଳେ ସୁଯୋଗ ମିଳିବ ତାଙ୍କ ବିଦ୍ୱତା ପ୍ରକାଶ କରିବା ପାଇଁ, ସେ ବହୁତ ଆନନ୍ଦିତ ହୋଇଯିବେ। ଏତେ ଆନନ୍ଦିତ ହୋଇଗଲେ ଗଙ୍ଗାର ଯେଉଁ ରହିଛି, ଗଙ୍ଗାର ଯେଉଁ ରହିଛି ମହାତ୍ମ୍ୟ, ଘଣ୍ଟାକ ଭିତରେ 100 ଶ୍ଳୋକ ଗାନ କରିଦେଲେ, କେଉଁଠୁ ଶିଖିକି ସ୍ମରଣ କରି ମୁଖସ୍ଥ କରି ଗାନ କଲେ ନାହିଁ, ଇମିଡ଼ିଏଟଲି ଲେଖିକରି ଗାନ କଲେ। ତେଣୁ ଏହିଭଳି ଭାବରେ ଗାନ ଚାଲିଛି, ଇତି ସସ୍ମିତ ଶସ୍ତ୍ର ତୁଷ୍ଣିଂ ବାବୁ ତୁଷ୍ଣୀ ହୋଇଗଲେ, ଆମେ ମଧ୍ୟ ଘଣ୍ଟା ବାଜିଗଲେ, ଆମେ ତୁଷ୍ଣୀ ହୋଇଗଲେ, ଆମର କଥା କେଉଁଠି ବିଶ୍ରାମ ଦେବା। ତେଣୁ ଏଇଭଳି ଭାବରେ କଥା ଭଗବାନ ବିଦ୍ୱାନ ସେଇଠି ସବୁ ପରାସ୍ତ ହୋଇଥିଲେ। ଏଇ ଗୋଟେ ସଂସ୍କୃତରେ ଇଏ ହେଉଛି ଗୋଟେ ନିୟମ ରହିଛି ସାହିତ୍ୟରେ, ସାହିତ୍ୟର ନିୟମ ରହିଛି କ'ଣ ନା, ଦୁଇଥର କଥା ବ୍ୟବହାର କରାଯିବ ନାହିଁ, ଗୋଟିଏ ଶବ୍ଦକୁ ଦୁଇଥର ବ୍ୟବହାର କରାଯିବ। ଏ ଗୋଟି ଇଏ ହେଉଛି ପ୍ରଥମ ସ୍କନ୍ଧ ଷୋହଳ, ଏ ଚୈତନ୍ୟ ଆଦି ଚୈତନ୍ୟ ଚରିତାମୃତ ଆଦି ଲୀଳା 16 ଅଧ୍ୟାୟ ଶ୍ଳୋକ 66 ରହିଛି। ଯେଉଁମାନେ ବେଶୀ ଇଣ୍ଟରେଷ୍ଟେଡ଼ ଅଛନ୍ତି ସେମାନେ ସେଇଟା ପଢ଼ିବେ, ତା ଦେହରେ ବର୍ଣ୍ଣନା କରାଯାଇଛି, ସେଇଟା ବର୍ଣ୍ଣନା କରେ। ଦୁଇଥର ହେଇଗଲେ ସେଇଟା ଭୁଲ ହୋଇଗଲା, ଏଇଭଳି ଭାବରେ ସବୁ ଆଲୋଚନା ହୋଇଥିଲା। କିନ୍ତୁ ଇଏ ଗୋଟିଏ ଏଭଳି ଶବ୍ଦ, ଏଇଟାକୁ ଦୁଇଥର କ'ଣ, ହଜାର ଥର ବ୍ୟବହାର କଲେ ମଧ୍ୟ ଭୁଲ ହେବ ନାହିଁ। ଆମର ଶିଶୁପଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଭଗବତ ଗୀତାରେ ମଧ୍ୟ କହିଲେ, ଅନ୍ତିମରେ କହିଲେ କିଏ ସଞ୍ଜୟ କହିଲେ, ଇତି ସସ୍ମୃତ୍ୟ ରାଜନ୍ ସସ୍ମୃତ୍ୟ ସସ୍ମୃତ୍ୟମ୍ ସମ୍ବାଦମ ଇମ ଅଦ୍ଭୁତମ୍ କେଶବ ଅର୍ଜୁନ ପୁଣ୍ୟ ଉଷାମି ଚ ମୁହୁ ତଚ୍ଚ ସସ୍ମୃତ୍ୟ ସସ୍ମୃତ୍ୟ ରୂପମ ଅତ୍ୟଦ୍ଭୁତମ୍ ହରେ ବିଷ୍ମ ମହାନ ରାଜନ୍ କିଏ କ'ଣ ଉଷାମି ଚ ପୁନଃ ପୁନଃ। ଏହିଭଳି ଭାବରେ ଚାରିଥର ଶବ୍ଦ ବ୍ୟବହାର କରାଯାଇଛି, ଇଏ ତ ଦୁଇଥର ବ୍ୟବହାର କରାଗଲା, ସେଥିରେ ଚାରିଥର ବ୍ୟବହାର କରାଗଲା। ଏବଂ ଶ୍ରୀ ଶ୍ରୀମଦ ରାଧାମୋହନ ସ୍ୱାମୀ ମହାରାଜ କହନ୍ତି, ଏ ସସ୍ମୃତ୍ୟ 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 ଯଦି ଯେତେ ଥର ବ୍ୟବହାର କଲେ ମଧ୍ୟ ଏ ଭୁଲ ହେବ ନାହିଁ। ତେଣୁ ଏ ସ୍ମରଣ ଗୋଟେ ଭକ୍ତିର ଅଙ୍ଗ, ଯାହାର ଆଚାର୍ଯ୍ୟ ହେଉଛନ୍ତି ପ୍ରହ୍ଲାଦ ମହାରାଜ, ସେ ସବୁବେଳେ ସ୍ମରଣ କରୁଥିଲେ। ଆମେ ମଧ୍ୟ ଏ ସ୍ମରଣରେ ବହୁତ କଥା ରହିଛି, ଆମର ସ୍ମରଣ ଏଇଠି ବାଧାପ୍ରାପ୍ତ ହୋଇଗଲା, ଯେଉଁ ଘଣ୍ଟା ବାଜିଗଲା ଆମର ସ୍ମରଣ ବାଧାପ୍ରାପ୍ତ ହୋଇଗଲା। ତେଣୁ ଏଠିକି ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତ କି, ଦାୟୀ ଗୌତମାନନ୍ଦେ।